శ్రీమద్భాగవతం దశమ స్కంద 50 అధ్యాయం శ్లోక 18 తవ రామాంజలి శ్రద్ధ తవ రామాంజలి శ్రద్ధ యుధ్యస్వ ధర్జముద్భవ యుధ్యస్వ ధర్జముద్భవ హిత్వా వా మత్సరై చిన్నం హిత్వా వా మత్సరై చిన్నం దేహం సుర్జాయి మాంజహి దేహం సుర్జాయి మాంజహి తవ రామా జది శ్రద్ధ యుధ్యస్వ ధర్జముద్భవత్సరై చిన్నాహం దేహం సోర్జాయి మాంజహి తవ రామా జది శ్రద్ధ ధ్వజముద్భవత్సరైచ్ఛిన్నం దేహం సోర్జాయి మాంజహి తవ రామాంజలి శ్రద్ధ యుధ్యస్వ ధర్జముద్భవత్సరైచ్ఛిన్నం దేహం సోర్జాయి మాంజహి తవ రామాంజలి శ్రద్ధ ఛిన్నం దేహం సోజాయి మాంజహి తుమి బలరామ యది మనే కర যে তুমি লড়ি পারিব তাহলে সাহস এবং ধৈর্য ধারণ কর এবং মো সহিত যুদ্ধ কর মোর বাণ দ্বারা ছিন্ন বিচ্ছিন্ন তোমার দেহ ত্যাগ করি তুমি স্বর্গকে যাইপার নতুবা মতে বা বদ্ধ কর ମାତୃବୃନ୍ଦ ଆପଣମାନଙ୍କୁ ଆମେ ଏଇ ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ଏଇ ଯେଉଁ ମଥୁରା ନଗରରେ ମଥୁରାର ଚାରିପଟେ ସୈନ୍ୟମାନେ ଘେଇକି ରହିଛନ୍ତି ଜରାସନ୍ଧ, ଯିଏକି ବିଷ୍ଣୁଙ୍କର ଜଣେ ଉପାସକ ଥିଲେ, ବିଷ୍ଣୁ ପୂଜକ ଥିଲେ ସେ, କିନ୍ତୁ କୃଷ୍ଣଙ୍କୁ ସେ ଭଗବାନ ବୋଲି ଭାବୁନଥିଲେ, ତେଣୁ ତାକୁ ଅସୁର ବୋଲି କୁହାଯାଉଥିଲା। ଚୈତନ୍ୟ ଚରିତ୍ର ଆମକୁ କୁହାଯାଇଛି ବିଷ୍ଣୁଙ୍କୁ ପୂଜା କରୁଛନ୍ତି, ଭଗବାନ ବୋଲି ପୂଜା କରୁଛନ୍ତି, କିନ୍ତୁ କୃଷ୍ଣଙ୍କୁ ଗ୍ରହଣ କରୁନାହାନ୍ତି, ସେ ହେଉଛନ୍ତି ଅସୁର। ସେହିଭଳି ଭାବରେ ଯେଉଁମାନେ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି, ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ସେମାନେ ମଧ୍ୟ ଅସୁର। ଚୈତନ୍ୟ ଚର୍ଚ୍ଚା ମଧ୍ୟରେ କୃଷ୍ଣଦାସ କବିରାଜ ବିଷୟ କହୁଛନ୍ତି। ତେଣୁ ଜରାସନ୍ଧ ଯୁଦ୍ଧ କରିବା ପାଇଁ ଆସିଯାଇଛି, ଯେଉଁ 23 ଅକ୍ଷୁଣୀ ସୈନ୍ୟ କହିଲେ ପାଖାପାଖି 50,30,000 ସୈନ୍ୟ, ଏତିକି ସୈନ୍ୟ ଆଣିଛି ଯୁଦ୍ଧ କରିବା ପାଇଁ ଆସି ସେମାନେ ସବୁ ନାହାଦ କରୁଛନ୍ତି, ଶଙ୍ଖ ଢେରି ତିନି କରିକି ନାହାଦ କରୁଛନ୍ତି, ଏବଂ ଯାହା ଶୁଣିକରି ଯାଦବମାନଙ୍କର ମଧ୍ୟ ଭୟ ହୋଇଯାଉଛି। ତେଣୁ ଭଗବାନ ଚିନ୍ତା କଲେ କ'ଣ କରିବେ, ଭଗବାନ ତାଙ୍କର କିଭଳି ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ସବୁ ଚିନ୍ତା କରିବା ମାତ୍ରକୁ ସବୁ ବ୍ୟବସ୍ଥା ହୋଇଗଲା। ଭଗବାନ ହେଉଛନ୍ତି ଭଗବାନ, ଭଗବାନଙ୍କର ନା ତସ୍ କାର୍ଯ୍ୟ କରଣ ବିଦ୍ୟତେ ନା ତତ ସମସ୍ୟା ବିକଶ ଦୃଶ୍ୟତେ ପରାଶ ଶକ୍ତି ବିବିଧେବ ଶୂୟତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନଙ୍କର କୌଣସି କାର୍ଯ୍ୟ କରଣ ଏସବୁ କିଛି ଆବଶ୍ୟକତା ନାହିଁ। ଭୌତିକ ଜଗତରେ ଗୋଟେ କାର୍ଯ୍ୟ କରିବା ପାଇଁ ହେଲେ ବହୁତ କିଛି ଆବଶ୍ୟକ କରଣ ସବୁ ଦରକାର, କିନ୍ତୁ ଭଗବାନଙ୍କର ଯେକୌଣସି କାର୍ଯ୍ୟ ଯେକୌଣସି ମିଛା ମାତ୍ରକୁ ସବୁ କରିପାରିବେ। ନୁହଁ ତ ଭଗବାନଙ୍କ ସହିତ କି ସମାନ ହେଇପାରିବେ ନାହିଁ, ଆଉ ତାଙ୍କଠାରୁ ଉର୍ଦ୍ଧ୍ୱ କଥା କ'ଣ କହିବା। ପରାଶ ଶକ୍ତି ବିବିଧ ଭଗବାନଙ୍କର ଶକ୍ତି ଅନେକ ରହିଛି, ଆମେ ଚିନ୍ତା କରିପାରିବା ନାହିଁ, କିନ୍ତୁ ଏସବୁ ସ୍ୱାଭାବିକ। ଜ୍ଞାନ ବଳ କ୍ରିୟା ଅଛି, ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ବହୁତ ଚେଷ୍ଟା କରି ବହୁତ ପଢ଼ିକିରି ବହୁତ ଶୁଣିକିରି ସବୁ କଲା ପରେ ଆମେ କିଛି ଜ୍ଞାନ ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସ୍ୱାଭାବିକ। ଭଗବାନ ମାନେ ତାଙ୍କର ଜ୍ଞାନ ରହିଛି, ବଳ ରହିଛି, କ୍ରିୟା ରହିଛି, ସ୍ୱାଭାବିକ ଭାବରେ ଇଚ୍ଛା କଲା ମାତ୍ର ସବୁକିଛି ହେଇଯିବ। ଇଏ ଭଗବାନଙ୍କର ସଂଜ୍ଞା ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ଚିନ୍ତା କଲେ ଏମାନଙ୍କୁ ଯୁଦ୍ଧ କରିବା, ତେଣୁ ସାଙ୍ଗେ ସାଙ୍ଗେ ଦୁଇଟି ସୂର୍ଯ୍ୟ ବର୍ଚ୍ଚସ ସୂର୍ଯ୍ୟ ଭଳି ତେଜିଆ ଦୁଇଟି ରଥ ଆସି ପହଞ୍ଚିଗଲା, ନନ୍ଦିଘୋଷ ଏବଂ ବଳ ତାଳଧ୍ୱଜ, ଏବଂ ସହିତ ତା ସହିତ ସାରଥି ଆଉ ପରିଚ୍ଛଦ ସବୁ ଯାହା ସବୁ ଯୁଦ୍ଧ ଉପକରଣ ସବୁ ଯାହା ଦରକାର ସବୁ ସହିତ ମିଶିକି ଆସି ସବୁ ସହିତ ଆସି ପହଞ୍ଚିଗଲା। ସେମାନେ ବୈକୁଣ୍ଠ ଲୋକରୁ ଆସି ପହଞ୍ଚିଗଲା, ଭଗବାନ ଧାମ ଯେଉଁ ଆସିଛନ୍ତି ବୈକୁଣ୍ଠରୁ ଧାମ ସହିତ ଆସିଛନ୍ତି ଭଗବାନ, ଆଉ ସେଇଠି ମଧ୍ୟ ରଥ ସବୁ ଆସିଗଲା ରଥ ଦୁଇଟି। ତେଣୁ ଭଗବାନ ଯେଉଁ ଶଙ୍ଖନାଦ କଲେ, ଗତକାଲି ପ୍ରଭୁ କହୁଥିଲେ ଶଙ୍ଖନାଦ କଲେ, ସେହି ସମୟରେ ସମସ୍ତଙ୍କର ହୃଦୟ ସମସ୍ତଙ୍କ ବିଶେଷ ଭାବରେ ଯେଉଁମାନେ ମଗଧର ଯେଉଁମାନେ ଆସିଥିଲେ ଜରାସନ୍ଧର ସୈନ୍ୟମାନେ ସାରା ପୃଥିବୀରୁ ଗୋଟେ ଗୋଟେ କି ସେ ଆଣିଥିଲା 23 ଅକ୍ଷଣୀ ସୈନ୍ୟ ଅର୍ଡ଼ର ଦେଇଦେଇଥିଲା। ଜରାସନ୍ଧ ଅଧୀନରେ ସମସ୍ତ ରାଜାମାନେ ଥିଲେ, କେବଳ ଯେଉଁମାନେ ଅଛନ୍ତି ଆମର କୌରବମାନେ ପାଣ୍ଡବମାନେ ଏମାନଙ୍କୁ ଛାଡ଼ିକି ଆଉ ସମସ୍ତେ ତାହାର ସୈନ୍ୟବାହିନୀକୁ ଯୋଗ ଦେଇଥିଲେ। 23 ଅକ୍ଷୌଣୀ ସୈନ୍ୟ ଖବର ଦେଇଦେଲା, ଏଇ ତୁମେ ଏତିକି ସୈନ୍ୟ ଦେବ, ଏଇ ତୁମେ ଏତିକି ସୈନ୍ୟ ତା ଇଚ୍ଛା ମଧ୍ୟରେ ସମସ୍ତେ ଆଜ୍ଞା ଠିକ୍ ଅଛି ଯୁଦ୍ଧ, ଆଉ କ୍ଷତ୍ରିୟମାନଙ୍କର ଯୁଦ୍ଧ କରିବା ପାଇଁ ସବୁବେଳେ ଆନନ୍ଦ ରହିଛି ଜାଣିବୁ, କିନ୍ତୁ ଯୁଦ୍ଧ କରିବା ପାଇଁ ଆନନ୍ଦ ହେଲେ ମଧ୍ୟ ଭଗବାନ ଯେତେବେଳେ ଶଙ୍ଖନାଦ କଲେ ତ କ'ଣ ପାଞ୍ଚଜନ୍ୟ ଋଷିକେଶଙ୍କର ଶଙ୍ଖର ନାମ ହେଉଛି ପାଞ୍ଚଜନ୍ୟ, ଯେତେବେଳେ ଋଷିକେଶ ଭଗବାନ ଶଙ୍ଖନାଦ କରିଦେଲେ ସେତେବେଳେ ସମସ୍ତଙ୍କର ପ୍ରାଣ କ'ଣ ଯେମିତି ଭଗବଦ୍ଗୀତାରେ କହିଲେ ସର୍ବୌଷଧ ହସ୍ତରାଷ୍ଟ୍ରାଣ ହୃଦୟାନ ବିଦାରୟ, ଧୃତରାଷ୍ଟ୍ରଙ୍କ ପୁତ୍ରମାନ ହୃଦୟ ବିଦାରଣ ହେଇଯାଏ। ଏ ଶଙ୍ଖଧ୍ୱନି ଦୁଇ ପ୍ରକାର ତାର ରହିଛି ପ୍ରଭାବ, ଯେଉଁମାନେ ଭଗବାନ ଭକ୍ତ ସେମାନେ ଆନନ୍ଦିତ ହୁଅନ୍ତି, ଆମକୁ ରକ୍ଷା କରିବେ, ଏ ଶଙ୍ଖଧ୍ୱନି ଆମକୁ ରକ୍ଷା କରିବେ। ଭଗବାନ ଯେତେବେଳେ ଶଙ୍ଖଧ୍ୱନି ନାଦ କରୁଥିଲେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଯାଇଥିଲେ ଭଗବାନ ପାଠ ପଢ଼ିବା ପାଇଁ ଯାଇଥିଲେ କେଉଁଠିକି ଯେଉଁ ରହିଛି ଅବନ୍ତୀ ବା କ'ଣ ସେ ଉଜ୍ଜୟିନୀ, ସେଠି ଯେତେବେଳେ ତାଙ୍କ ଗୁରୁଙ୍କୁ ତାଙ୍କ ମୃତ ପୁତ୍ରକୁ ଉଦ୍ଧାର କରିବା ପାଇଁ ଚାହିଁଲେ, କି ଗୁରୁଦେବ କହିଲେ ଆମର ମୃତ ପୁତ୍ରକୁ ତୁମେ ପ୍ରଦାନ କର, ଏ ଦକ୍ଷିଣା ମୃତ ପୁତ୍ର କିଏ ଦେବ, ଭଗବାନ ଦେଇପାରିବେ, ଭଗବାନ ଛଡ଼ା ଆଉ କିଏ ଦେଇପାରିବେ, ଭଗବାନ ସବୁ କିଛି କରିପାରିବେ। ତେଣୁ ଭଗବାନ ଗୋଟେ ପରେ ଯାଇକି ଆସି ପହଞ୍ଚିଗଲେ ଯମରାଜ ପାଖରେ ପହଞ୍ଚିଗଲେ ସଞ୍ଜୀବନୀପୁରୀ, ସଞ୍ଜୀବନୀପୁରୀରେ ଯେତେବେଳେ ଶଙ୍ଖନାଦ କରିଦେଲେ ସେତେବେଳେ ନର୍କରେ ଯେତେ ସବୁ ଥିଲେ ନର୍କବାସୀମାନେ ସବୁ ଥିଲେ ଉଦ୍ଧାର ପାଇକି ଭଗବଦ୍ଧାନ ପଳେଇଗଲେ। ଶଙ୍ଖନାଦର ଏଭଳି ରହିଛି ପ୍ରଭାବ ରହିଛି, ତେଣୁ ଯମରାଜ ଛେଳି ଛେଳିକି ଆସି ପହଞ୍ଚିଗଲେ, ପ୍ରଭୁ କ'ଣ ହେଲା କ'ଣ ପାଇଁ ମୋତେ ମୋ ପାଇଁ ଏଠିକି ଆସି କଷ୍ଟ କଲେ, ମୋତେ ଅର୍ଡ଼ର କରିଥାନ୍ତେ ନା କୌଣସି ବାଛ ବିଚାର ନ କରିକିରି ଆମର ଗୁରୁଦେବଙ୍କର ପୁତ୍ରଙ୍କୁ ଯେଉଁ ଅବସ୍ଥାରେ ନେଇଥିଲ ସେଇ ଅବସ୍ଥାରେ ଫେରେଇ ଦିଅ ନା ପ୍ରଭୁ, ଯାଇକିରି ଆଣିକି ଦେଇ ଦେଇଗଲେ। ଯେଉଁଭଳି ଶଙ୍ଖନାଦ ଯେଉଁ ରହିଛି, ଶଙ୍ଖନାଦ ଶୁଣିଲେ ଭକ୍ତମାନେ ଆନନ୍ଦିତ ହେବେ, କିନ୍ତୁ ଅସୁରମାନଙ୍କ ପତ୍ନୀମାନଙ୍କର ଗର୍ଭପାତ ହେଇଯାଏ। ଶଙ୍ଖନାଦର ଏଭଳି ପ୍ରଭାବ ରହିଛି, ପାଞ୍ଚଜନ୍ୟ ଭଗବାନଙ୍କ ଭଳି ସବୁକିଛି, ଭଗବାନଙ୍କର ଯାହା ସବୁକିଛି ଭଗବାନ, ଏସବୁ ଅଦ୍ୱୈତ ତତ୍ତ୍ୱ। ଭଗବାନଙ୍କ ଶଙ୍ଖ ସାଧାରଣ ଶଙ୍ଖ ନୁହଁ, ଏମିତି ପାଣ୍ଡବମାନଙ୍କର ସବୁ ଶଙ୍ଖ ଦିବ୍ୟ ଶଙ୍ଖ ବୋଲି କୁହାଯାଇଥିଲା। ପାଞ୍ଚଜନ୍ୟ ଋଷିକେଶ ଦେବଦତ୍ତନ ଧନଞ୍ଜୟ କୌଣ୍ଡ୍ରମ ଗଦ୍ମ ମହାଶଙ୍ଖ ଭୀମକର୍ମା ରୂପଧର, ଏ ସମସ୍ତଙ୍କ ଶଙ୍ଖର ନାମ ସବୁ ରହିଛି, ଭଗବାନଙ୍କ ସବୁକିଛିର ନାମ ରହିଛି, ସବୁକିଛିର ନାମ ରହିଛି। ଶଙ୍ଖନାଦ କରିଦେଲେ ସେତେବେଳେ ମଗଧର ଯେଉଁମାନେ ଆସିଥିଲେ ବା ସେଇ ସୈନ୍ୟରେ ଯୋଗଦାନ କରିଥିଲେ ସମସ୍ତଙ୍କ ହୃଦୟ କମ୍ପିବାକୁ ଆରମ୍ଭ କଲା, ବିପତ୍ତୁ ସବୁ ହୃଦୟ ବିଦାରଣ ହେଇଗଲା। ଆମର ଶ୍ରୀଶ୍ରୀ ରାଧାନନ୍ଦ ସେ ମହାରାଜ ଗାନ୍ଧୀ ଖାଲି ହୃଦୟ ବିଦାରଣ ହେଇଗଲା ତା ନୁହଁ, ହଁ 1-2 ସବୁ କରି ପକାଇଲେ ସବୁ ମହାଭାରତ ଯୁଦ୍ଧରେ। ତେଣୁ ଏଠି ମଧ୍ୟ ସେଇ ଅବସ୍ଥା, ଭଗବାନ ତ ଶଙ୍ଖନାଦ, ଖାଲି ଶଙ୍ଖନାଦରେ ସମସ୍ତେ ଚାହିଁଲେ ସେ ଚୁଟପୁତାଙ୍କୁ କରିଦେଇଥାନ୍ତି। ଭଗବାନ ଲୀଳା କରିବେ, ସେ ଲୀଳାକୁ ଆସ୍ୱାଦନ କରିବେ ଭକ୍ତମାନେ। ଭକ୍ତମାନଙ୍କର ଆଉ କ'ଣ ରହିଛି? ଏଠି ସୁନ୍ଦର ଭାବରେ କାଲି ପ୍ରଭୁ କହୁଥିଲେ, ସୁନ୍ଦର ଭାବରେ ସେ ବ୍ୟବସ୍ଥା କରିଛନ୍ତି ଗୁରୁଦେବଙ୍କ ମାଧ୍ୟମରେ, ପ୍ରଭୁପାଦ ମାଧ୍ୟମରେ ଭଗବାନ ଏଠି ସବୁ ପୂଜିତ ହେଉଛନ୍ତି, ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଆଉ କିଛି କାର୍ଯ୍ୟ ନାହିଁ, କେବଳ ଭଗବାନଙ୍କର ସେବା, ଯାହା କରୁ ସବୁ ଭଗବାନଙ୍କ ସେବା। ଯତ୍ କରୋସି ଯତ୍ ଅସ୍ନାସି ଯତ୍ ଦୁହୋସି ଦଦାସି ଯତ୍ ଯତ୍ ତପସ୍ୟ କହନ୍ତି ଇଏ ତତ୍ ପୁରୁଷ ମଦର୍ପଣମ୍। ଭଗବାନ ଯେଉଁ ଭଗବତ ଗୀତାରେ କହିଲେ, ପ୍ରଭୁପାଦ ମହାରାଜ ସେଇଟା ବ୍ୟବସ୍ଥା କରିଦେଲେ, ପ୍ରାକ୍ଟିକାଲ ଆପ୍ଲିକେସନ୍ କରିଦେଲେ, ଇସ୍କନ୍ ଯାହା କରିବ, ଯାହା ଖାଇବ, ଯାହା ସବୁକିଛି ଭଗବାନଙ୍କୁ ଅର୍ପିତ ହେଇଛି। କେବଳ ଏକ ସବୁକିଛି ଭଗବାନଙ୍କର ସେବାରେ ଯାଉଛି। ଆଉ ଏଇ ପାଖରେ ରହିଛି ଆଉ ଗୋଟେ ଘର ସ୍ଥାନ ରହିଛି ଆମର ରୋଡ଼ ଏପଟେ, ଇସ୍କନ୍ ରୋଡ଼ ଆରପଟେ ଆଉ ଗୋଟେ ରହିଛି ସଂସ୍ଥା। କ'ଣ ସେଠି ହେଉଛି? ସେଠି ସବୁ କାର୍ଯ୍ୟ କରୁଛନ୍ତି, କିନ୍ତୁ କ'ଣ ହେଉଛି? ସବୁ ଇନ୍ଦ୍ର ତୃପ୍ତି, ଏଇଟା ଭଗବାନଙ୍କ ତୃପ୍ତି, ଇଏ ହେଉଛି ତଫାତ୍, ଏଇଟାକୁ ଲୋକମାନେ ବୁଝିପାରିବେ ନାହିଁ। ତେଣୁ ଭଗବାନ ଶଙ୍ଖନାଦ କରିଦେଲେ ଶୁଣିକିରି ଏମାନେ ସବୁ ହତସ୍ପୃହା ହେଇଗଲେ। ଯାହା ହଉ, ଜରାସନ୍ଧ କିନ୍ତୁ ଇଏ କ'ଣ ସାହସ ଆଣିକି ଏତିକି କଥା କହିଲା, ଗତକାଲି ପ୍ରଭୁ କହିଲେ କଥା, ଆମେ ସେଇଠୁ ଆରମ୍ଭ କରିବା। ଏଇ ଜରାସନ୍ଧଙ୍କର କଥା ଏଇଭଳି ଭାବରେ ଅଛି, ଗତକାଲି ଗତ ଶ୍ଳୋକରେ କୁହାଗଲା, ତାବାହ ମାଗଦ ବିକ୍ଷ ହେ କୃଷ୍ଣ ପୁରୁଷାଦମ। କୃଷ୍ଣ ବଳରାମ ଆସୁଛନ୍ତି, ଅଳ୍ପ ସଂଖ୍ୟକ ସୈନ୍ୟ ଆଣିକି ଆସୁଛନ୍ତି। ତେଣୁ ଏ ଭଗବାନଙ୍କ ସହିତ ଯୁକ୍ତ ହେଇଗଲେ ଯିଏ ଯାହା କରୁ ସେ ମଧ୍ୟ ଧନ୍ୟ ହେଇଯିବ। ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶାୟତ, ଏଇଟାକୁ ଭକ୍ତିର ସାମୃତିକ ସୁନ୍ଦର କୁହାଯାଇଛି। ଯେକୌଣସି ଉପାୟରେ ଆମେ ମନକୁ ଭଗବାନ ପାଖରେ ଲଗେଇବାର ଅଛି। ଯେଉଁ ରହିଛି ଇଏ ଯେଉଁ ଭଗବାନଙ୍କୁ ଗାଳି କରୁଛି, ଭଗବାନଙ୍କ ସହିତ ଯେଉଁ କଥା କହୁଛି, ଭଗବାନ ସହିତ କିଭଳି କଥା କହିବାକୁ ପୁରୁଷାଦମ ହେ କୃଷ୍ଣ ପୁରୁଷାଦମ ଏଇଭଳି ଭାବରେ ସମ୍ବୋଧନ କରୁଛି। କିନ୍ତୁ ଭଗବାନ ସହିତ ଯୁକ୍ତ ହେଇଗଲା ସେ କୃଷ୍ଣ। କୃଷ୍ଣ ଶବ୍ଦରେ ଅନେକ ଅର୍ଥ ରହିଛି। ଏଠି କୃଷ୍ଣ ଯଦିଓ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି, କୃଷ୍ଣ ଶବ୍ଦର ମୁଖ୍ୟ ଅର୍ଥ ହେଉଛି ସମସ୍ତଙ୍କୁ ଆକର୍ଷଣ କରନ୍ତି, ଆକର୍ଷିତ ହେଉଛି କୃଷ୍ଣ, ସମସ୍ତଙ୍କୁ ଆକର୍ଷଣ କରିବେ। କିନ୍ତୁ ଇଏ ଆକର୍ଷିତ ହେଉନାହିଁ, ଇଏ ଭୟ କରୁଛି, ବିକଶିତ ହେଉଛି। ଚୁମ୍ବକର ଯେମିତି ରହିଛି, ଚୁମ୍ବକ ଲୁହାକୁ ଆକର୍ଷଣ କରେ, କିନ୍ତୁ ଚୁମ୍ବକ ମଧ୍ୟ ତାର ଯେଉଁ ରହିଛି କ'ଣ ନର୍ଥ ପୋଲ୍ ସାଉଥ୍ ପୋଲ୍ ରହିଛି, ନର୍ଥ ପୋଲ୍ ହେଇକି ସେ ବିକଶିତ କରିଦେବ ଏଇଭଳି ଭାବରେ। ତେଣୁ ଆମର ଯେଉଁ ରହିଛି ଭଗବାନଙ୍କୁ ଯେଉଁମାନେ କ'ଣ ପ୍ରତିକୂଳ ଭାବରେ ଭଗବାନ ସହିତ ଯୁକ୍ତ ହେଇଛନ୍ତି, ସେମାନେ ଆକର୍ଷିତ ହେବେ ନାହିଁ, ବିକଶିତ ହେବେ ସେମାନେ, ଭଗବାନଙ୍କର ପ୍ରତି ଆଉ ତାଙ୍କର ଆନନ୍ଦ ଆସିବ ନାହିଁ, ତାଙ୍କର ଭୟ ଆସିବ ବା ଅନ୍ୟାନ୍ୟ ସବୁ ରହିଛି ଭାବ ଆସିବ। ତେଣୁ କୃଷ୍ଣ ପୁରୁଷାଧମ ପୁରୁଷୋତ୍ତମ ଏଇ ଯେଉଁ ନିନ୍ଦା କରୁଛି ଭଗବାନଙ୍କୁ ଗାଳି କଲା, ଏଇଟା ଗାଳି କରୁଛି, କିନ୍ତୁ ସରସ୍ୱତୀ ବି ଏଇଟାକୁ ସ୍ତୁତିରେ ପରିଣତ କରିଦେଲେ। ପୁରୁଷାଧମ ପୁରୁଷର ଅଧମ, ପୁରୁଷମାନେ ବି ଯେ ଅଧମ, ଏ ଅର୍ଥ ଆଉ ଗୋଟେ ଅର୍ଥ ହେବ କ'ଣ, ସବୁ ପୁରୁଷମାନେ ତାଙ୍କଠାରୁ ଅଧମ, ଆଉ ମୁଁ ମଧ୍ୟ ଆପଣଙ୍କର ଅଧମ, ଆପଣ ହେଉଛନ୍ତି ଉତ୍ତମ, ଆର ଅର୍ଥ ହେଉଛି ଏଇଭଳି ଭାବରେ। ଏ ପ୍ରତି ଶୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପ୍ରତି ଶୋକରେ ପ୍ରତି ଅକ୍ଷରରେ ନାନା ଅର୍ଥ ରହିଛି। ଏବଂ ଆମର ନାରଦମୁନି କହିଛନ୍ତି, ପ୍ରଚେତାମାନେ ଯେତେବେଳେ ଯାଇଥିଲେ, ପ୍ରଚେତାମାନେ ନୁହଁ, ଯେଉଁ ଦକ୍ଷଙ୍କର ପ୍ରଚେତାଙ୍କ ପୁତ୍ର ଦକ୍ଷଙ୍କର ଯେଉଁ 10,000 ପୁତ୍ର ସୃଷ୍ଟି କରିଥିଲେ, ଯେତେବେଳେ ସେ ଯାଇଥିଲେ ତପସ୍ୟା କରିବା ପାଇଁ, ସେତେବେଳେ ସେ 10 କୁଟବାକ୍ୟ ତାଙ୍କୁ କହିଥିଲେ। ତାହେଲେ ଗୋଟିଏ କୁଟବାକ୍ୟ ଥିଲା, ଏଭଳି ଗୋଟେ ହଂସ ଦେଖିଛ ବା ଜାଣିଛ ଯାହାର ଅଦ୍ଭୁତ ଭାଷା ସବୁ ରହିଛି, ସେ ହଂସ ହେଉଛି ଭାଗବତମ, ଅଦ୍ଭୁତ ଭାଷା ରହିଛି, ତାକୁ ବୁଝାଇବା ପାଇଁ ସେଇଭଳି ଭାବରେ ଦରକାର। ତେଣୁ ପୁରୁଷାଧମ କହିଲେ ପୁରୁଷ, ସମସ୍ତ ପୁରୁଷମାନେ ସବୁ ଅଧମ, ଆପଣଙ୍କଠାରୁ ଅଧମ, ଆପଣ ହେଉଛନ୍ତି ଉତ୍ତମ, ସନାତନ ଗୋସ୍ୱାମୀ ସବୁ ଆଚାର୍ଯ୍ୟ ଟୀକାରେ କଥା କହିଛନ୍ତି, ପୁରୁଷା ଅଧମ ତସ୍ମାତ୍ ଇତି ବାସ୍ତବତ୍ୱ ହେ ପୁରୁଷୋତ୍ତମ, ପୁରୁଷମାନେ ଯାହାଙ୍କର ଅଧମ, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଅଧକ୍ଷଜ ଅଧ, ଆମର ଇନ୍ଦ୍ରିୟମାନେ ତାଙ୍କର ନିମ୍ନରେ ରହିବେ, ପହଞ୍ଚିପାରିବ ନାହିଁ ଭଗବାନ ପାଖରେ, ଭଗବତ ତତ୍ତ୍ୱ ଏଭଳି ବସ୍ତୁ, କିନ୍ତୁ ସେହି ଭଗବତ ତତ୍ତ୍ୱକୁ ସେ ଆମେ ପ୍ରଦାନ କରୁଛନ୍ତି ପ୍ରଭୁପାଦ ମହାରାଜ ଗୁରୁଦେବ, ଏ ଭଗବତ ତତ୍ତ୍ୱକୁ ଆମେ ପ୍ରଦାନ କରୁଛନ୍ତି, ଏଠି ସେ ବ୍ୟବସ୍ଥା କରିଛନ୍ତି। ଖାଲି ଆମର ଏଠି ରହିକରି ଭଗବାନ ସେବାରେ ନିଯୁକ୍ତ ହୋଇଗଲେ ଭଗବାନ ପ୍ରାପ୍ତ ହୋଇଯିବା, ଅଥବା ଯଦିଓ ସେ ଅଦକ୍ଷତ କିନ୍ତୁ ସେ ପୁଣି ଆମର ଅକ୍ଷତ ଦ୍ୱାରା ଅନୁଭୂତ ହେବେ ଭଗବାନ ଏହିଭଳି ବସ୍ତୁ। ଆମେ ତାଙ୍କୁ ଛୁଇଁପାରିବା ନାହିଁ, ମନରେ ମଧ୍ୟ ଚିନ୍ତା କରିପାରିବା ନାହିଁ, କିନ୍ତୁ ତାଙ୍କର ସେବା ଦ୍ୱାରା ନିଯୁକ୍ତ ହୋଇକରି ତାଙ୍କୁ ପୁଣି ଜାଣିପାରିବା। ଖାଲି ଜାଣିପାରିବା ତା ନୁହଁ, ତାଙ୍କ ସହିତ ମଧ୍ୟ ଲୀଳା କରିପାରିବା। ଯେଉଁଭଳି ଭାବରେ ତାଙ୍କର ପାର୍ଷଦମାନେ ତାଙ୍କ ସହିତ ଲୀଳା କରୁଛନ୍ତି, ସେହିଭଳି ଭାବରେ ଆମକୁ ମଧ୍ୟ ସୁଯୋଗ ଦେବେ ଭଗବାନ। ତେଣୁ ପୁରୁଷ ଅଧମ ଯସ୍ମା, ଯାହାଙ୍କଠାରୁ ପୁରୁଷମାନେ ଅଧମ ନୀଚ ସ୍ତରରେ ଅଛନ୍ତି, ସିଏ ହେଉଛନ୍ତି ପୁରୁଷୋଧମା। ତା'ର ଅର୍ଥ ମଧ୍ୟ ଏହିଭଳି ଭାବରେ ହେବ, ତା'ର ଅର୍ଥ ହେଉଛି ପୁରୁଷୋତ୍ତମ। ପୁରୁଷୋତ୍ତମ ଭଗବାନ ଏହି ଅର୍ଥକୁ ଗ୍ରହଣ କଲେ, ଭଗବାନ ସାର ଦୃଷ୍ଟିରେ ଗ୍ରହଣ କରିବେ, ଅସାର ଦୃଷ୍ଟିରେ ତ୍ୟାଗ କରିଦେବେ। ଭଗବାନ ପ୍ରଭୁପାଦ ମହାରାଜ କହନ୍ତି, ଯେତେବେଳେ ଆସିଥିଲେ କିଏ, ଯେତେବେଳେ ଆସିଥିଲେ ପୁତନା ହୋ କି ଯାଙ୍କ ସ୍ଥାନ କାଳକୁଟାଙ୍କ ସ୍ଥାନରେ କାଳକୁଟ ବିଷ ବେଳିକି ଆସିଥିଲା ତ୍ୟାଗ କରିବା ପାଇଁ ଭଗବାନଙ୍କୁ, କିନ୍ତୁ ଭଗବାନ ସେଇଟାକୁ ଗ୍ରହଣ କଲେ ନାହିଁ, ତାର ମାତୃଭାବଟାକୁ ଗ୍ରହଣ କଲେ। କ'ଣ ଲେଭେ ଗତି ଧାତୁ ଚିତା, ତାଙ୍କର ମାଆଙ୍କର ସ୍ଥାନ ତାଙ୍କୁ ଦେଲେ, ଆଉ କିଏ ଦେହାଳୀ ବ୍ୟକ୍ତି ଅଛନ୍ତି ଭଗବାନଙ୍କର ଏଇଭଳି ଭାବରେ କଥା। ଭଗବତ ତତ୍ତ୍ୱ ହେଉଛି ଏଇଭଳି ଭାବରେ, ସିଏ ଦେଖିବେ ନାହିଁ ଆମର ଦୋଷ, ସେ ଦେଖିବେ ଗୁଣ କ'ଣ ଅଛି। ଆମେ ପ୍ରଭୁପାଦ ମହାରାଜ କହନ୍ତି, ସେ କଥା ରହିଛି ମଧ୍ୟ, ଦୁଇ ପ୍ରକାର ଜୀବ ଅଛନ୍ତି, ଗୋଟେ ହେଉଛି ମହୁମାଛି, ଗୋଟେ ହେଉଛି ସାଧାରଣ ମାଛି। ସାଧାରଣ ମାଛି ଦେଖିବ କେଉଁଠି ସବୁ ରହିଛି, ପବିତ୍ର ସ୍ଥାନ ରହିଛି ସେଇଠି ବସିବ, କିନ୍ତୁ ମହୁମାଛି ଦେଖିବ କେଉଁଠି ମଧୁ ରହିଛି ସେଇଠି ବସିବ। ଦେଖ ଏ ଭଗବାନଙ୍କ ସୃଷ୍ଟିରେ ଏଭଳି ସବୁ ଜୀବ ଅଛନ୍ତି, ଇଏ ଆମକୁ ଶିକ୍ଷା। ଭଗବାନ କ'ଣ ଏଇଭଳି ଭାବେ, ଭଗବାନ ମହୁମାଛି ସାରା ଜିନିଷକୁ ଗ୍ରହଣ କରିବେ। ପ୍ରଭୁପାଦ ମହାରାଜ କହିଛନ୍ତି, ଗଡ୍ ଆକ୍ସେପ୍ଟ ଦି ଲିଷ୍ଟ କ୍ୱାଲିଫିକେସନ ଅଫ୍ ଏ ଲିଭିଂ ଏଣ୍ଟିଟି ଆଣ୍ଡ ଆୱାର୍ଡ୍ସ ଇନ୍ ଦ ହାଇଏଷ୍ଟ ରିୱାର୍ଡ। ଭଗବାନ ଆମର ସବୁଠାରୁ ଅତ୍ୟନ୍ତ ମାନେ ସବୁଠାରୁ ଅତି କିଛି କ୍ଷୁଦ୍ର କିଛି ଆମେ ଗୁଣର ଯଦି ରହିଛି, ଆମର ଖାଲି ଦୋଷରେ ପରିପୂର୍ଣ୍ଣ ଆମେ, କିନ୍ତୁ ଗୋଟିଏ ଯଦି ଟିକିଏ କେଉଁଠି କେଉଁଠି ଦୋଷଟେ ରହିଛି ତାକୁ ଦେଖିବେ, ଭଗବାନ ସେଇଟା ଗ୍ରହଣ କରିବେ ଆଉ ସେ ଭୁଲିଯିବେ, ସେ ଦୋଷକୁ ଚିନ୍ତା କରିବେ ନାହିଁ। ତେଣୁ ଭଗବାନ ଭାବ ହେଉଛି ଏହିଭଳି ଭାବ ହେଉଛି ପୁରୁଷୋତ୍ତମ। ପୁରୁଷୋତ୍ତମ ଯେଉଁ କହିଲେ, ହେ କୃଷ୍ଣ ପୁରୁଷାଧମ, ଭଗବାନ ଜାଣିଲେ ମୁଁ ହେଉଛି ଉତ୍ତମ ପୁରୁଷ, ଠିକ୍ ଅଛି ପୁରୁଷାଧମ, କ'ଣ ତୁମେ କହୁଛ, ନ ଯଦି ମିଛା ଆମି, ମୁଁ ତୁମ ସହିତ ଯୁଦ୍ଧ କରିବା ପାଇଁ ଚାହୁଁନାହିଁ। ହଁ ଯୁଦ୍ଧ କରିବା ପାଇଁ ଯଦି ଚାହୁଁନ ତାହେଲେ କାହିଁକି ଏତେ ତୁରି ଭୁରି ସବୁ ଇଏ କରୁଥିଲ କ'ଣ ପାଇଁ, ନା ତୁ ଯଦୁ ଇଚ୍ଛା ଆମେ କାହିଁକି କାହିଁକି ଚାହୁଁନ ଯୁଦ୍ଧ କରିବା ପାଇଁ, ନା ବାଳେ ନେଇକର ଲଜ୍ଜା, ତୁ ଛୋଟ ପିଲାଟା ବାଳଟା, ବାଳକ ତେର 14 ବର୍ଷର ବୟସ ତାଙ୍କୁ ହେଇଛି ବାଳକ, ଏକ ନ ଅନେକ ଅର୍ଥ ଅଛି ରାହାର, ଭାଳ ଏକ ନ ବାଳେନ ଏକ ନ ଲଜ୍ଜା, ତମେ ଛୋଟିଆ ଗୋଟେ ବାଳକ ତମ ସହିତ ମୁଁ ଯୁଦ୍ଧ କରିବି, ମୁଁ ଏତେ ବଡ଼ ବୟସ ମୋର ଅଛି, ତୁ ଛୋଟିଆ ପିଲାଟା ବାଳ ଏକ ନ ଲଜ୍ଜା, ଲଜ୍ଜା ଲାଗୁଛି ତୋ ସହିତ ଯୁଦ୍ଧ କରିବା ପାଇଁ, ସମାଜକନ୍ଦ ବ୍ୟକ୍ତି ସହିତ ଯୁଦ୍ଧ କରିବା ନା, ଆଉ ତୁ ଗୋଟେ ଛୋଟିଆ ପିଲାଟା ମୁଁ ତୋ ସହିତ ଯୁଦ୍ଧ କରିବି, ମୋର ସମାଜକନ୍ଦ ଯିଏ ହେବ ଆ ପର ଆଜିର ସବୁବେଳେ ସେଇଟା କହୁଛନ୍ତି ରାମ ଯୁଦ୍ଧ, ମୋତେ ଲଜ୍ଜା ଲାଗୁଛି ତୋ ସହିତ ଯୁଦ୍ଧ କରିବା ପାଇଁ। ଗୁପ୍ତେ ନାହିଁ ତୁ ଏ ମନ୍ଦ, ଯୁଦ୍ଧ କରିବାକୁ ଲଜ୍ଜା ଲାଗୁଛି, ଗୁପ୍ତେ ନାହିଁ ତୁ ଏ ମନ୍ଦ, ତୁ ଗୋଟେ ମନ୍ଦ, ତୋର କିଛି ଭଲ ଗୁଣ ନାହିଁ, ସବୁ ଖରାପ ଗୁଣ ସବୁ ରହିଛି, ତୁ ଯାହା ଲୁଚିକି ପଢ଼ା ଲୁଚିକି ପଢ଼ା, ଏଠି ରହ ନା ଯୁଦ୍ଧ କରିବାକୁ ଆସନା, ଅସୁବିଧା ହେବ ତୋର, ଗୁପ୍ତେ ନାହିଁ ତୁ ଏ ମନ୍ଦ। ଆର ଅର୍ଥ କହୁଛନ୍ତି, ଗୁପ୍ତେ ନ କହିଲେ ସର୍ବାନ୍ତର ତ୍ୱା, ଗୁପ୍ତ କହିଲେ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଗୁପ୍ତ ହିସାବରେ ରହିଛନ୍ତି, ସମସ୍ତେ ଦେଖିପାରିବେ ତାଙ୍କୁ, ନାହାନ୍ ପ୍ରକାଶ ସର୍ବସ୍ୱ, ଭଗବାନ ସବୁଠାରେ ପ୍ରକାଶ ହୁଅନ୍ତି ନାହିଁ, ସବୁଠାରେ ଅଛନ୍ତି, କିନ୍ତୁ ଯେଉଁମାନେ ଉତ୍ତମ ବ୍ୟକ୍ତି, ଯେଉଁମାନେ ଭାଗବତୋତ୍ତମ, ସେମାନେ ଭଗବାନ ସବୁଠାରେ ଦର୍ଶନ କରନ୍ତି, ଯେଉଁଭଳି ଭାବରେ ପ୍ରହ୍ଲାଦ ଦର୍ଶନ କରୁଥିଲେ ଭଗବାନଙ୍କୁ, ସବୁଠାରେ ଦର୍ଶନ କରୁଥିଲେ ଭଗବାନ, ଗୁପ୍ତ ଆକାର ରହିଛନ୍ତି ଭଗବାନ, ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନ, ସବୁଠାରେ ଭଗବାନ ରହିଛନ୍ତି, ବ୍ୟାପ୍ତ ହୋଇକି ରହିଛନ୍ତି, ଏମିତି କେଉଁଠି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି, କିନ୍ତୁ ସେ ସବୁଠାରୁ ପ୍ରକାଶିତ ହୁଅନ୍ତି ନାହିଁ, ମୁକ୍ତ ଭାବେ ରହିଛନ୍ତି, ଭକ୍ତଙ୍କ ପାଖରେ ସେ ପ୍ରକାଶିତ ହୁଅନ୍ତି। ତେଣୁ ତୟା ଗୁପ୍ତେନ ହି ତୟା, ନିଶ୍ଚିନ୍ତ ଭାବରେ ତୁମେ ଗୁପ୍ତ ଭାବେ ରହିଛ, ତୁମେ ଯାହା ପଢ଼ା ପଢ଼ାଛୁ ଗୁପ୍ତ ଲୁଚିକି ରହିବୁ, ଯୁଦ୍ଧ କରିବାକୁ ଯୁଦ୍ଧ କରନ ମନ୍ଦ, ଯେଉଁଟା ବହୁତ ତୋର କିଛି ଭଲ ଗୁଣ ନାହିଁ ମନ୍ଦ ନ ଦୋଷେ ଯାହା ହିଁ ବନ୍ଧୁ ହନ, ମୁଁ ତୋର ସେ ଯୁଦ୍ଧ କରିବି ନାହିଁ, ତୁ ବନ୍ଧ ହ ବନ୍ଧୁ ହନ, ତୋର ମାମୁଁକୁ ହତ୍ୟା କରୁଛୁ ତୁ ବନ୍ଧୁ ହନ, ମୁଁ ତୋ ସହିତ ଯୁଦ୍ଧ କରିବି ନାହିଁ। ତେଣୁ ସୁଦର୍ଶନ କହୁଛନ୍ତି ଗୁପ୍ତେନ କହିଲେ ସର୍ବ ଅନ୍ତରତା, ସମସ୍ତଙ୍କ ଅନ୍ତର ରହିଛନ୍ତି ଦର୍ଶନାନ, ତେଣୁ ସମସ୍ତେ ଭଗବାନ ଦର୍ଶନ କରିବା ପାଇଁ ଯୋଗ୍ୟ ନୁହନ୍ତି, ଯୋଗ୍ୟତା ଦରକାର ଭଗବାନ ଦର୍ଶନ କରିବା ପାଇଁ, ଭଗବାନଙ୍କର ସବୁକିଛି ଯୋଗ୍ୟତା ଦରକାର। ଏଥିରେ କୁହାଯାଇଛି ଅଥ କୃଷ୍ଣ ଅଥ ଶ୍ରୀକୃଷ୍ଣ ନାମ ଆଦି ନ ଭବିଗ୍ରାହେ ଇନ୍ଦ୍ରେ ସେବନ୍ମୁଖେ ଜୁହା ଯୋଉ ସ୍ୱୟଂ ସ୍ମୃତି ଅଧ, ଭଗବାନ ସିଏ ତାଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମେ ଏଇ ଭୌତିକ ଚକ୍ଷୁ ବା ଇନ୍ଦ୍ରିୟ ମାଧ୍ୟମରେ ତାଙ୍କୁ ଗ୍ରହଣ କରିପାରିବା ନାହିଁ, ଜାଣିପାରିବା ନାହିଁ, କେମିତି ଜାଣିବା ସେବନ୍ମୁଖେ ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା, ଭଗବାନ କୃପା କରିକି ଯୋଗ୍ୟତା ପ୍ରଦାନ କରିବେ ଆମକୁ ତାଙ୍କୁ ଦର୍ଶନ କରିବା ପାଇଁ, ତାଙ୍କୁ ଦର୍ଶନ କରିବା ପାଇଁ ଯୋଗ୍ୟତା ଅଛି, ଯୋଗ୍ୟତା ଦରକାର, ଆମେ ପ୍ରଧାନମନ୍ତ୍ରୀ ପାଖକୁ ଯାଇପାରିବା, ସାଙ୍ଗେ ସାଙ୍ଗେ ଯିବା ପ୍ରଧାନମନ୍ତ୍ରୀ ଦେଖା ଦେଖା କରିଦେବା, ଏତେ ସବୁ ପାରାପଲ୍ଲା ଦେଇ ଗଲେ ପ୍ରଧାନମନ୍ତ୍ରୀ ସହ ଦେଖା ହେବ କେତେ କ'ଣ। ଆମେ ସେଦିନ କହୁଥିଲୁ ପ୍ରଭାତ ମହାରା ଚାହିଁଥିଲେ ଦେଖା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ, ଯାହା ବହୁତ କଷ୍ଟରେ ଗୋଟେ ମିଳିଲା, ପ୍ରଭାତ ଦୌଡ଼ିକିରି ଆସିଲେ ଆମେରିକାରୁ ଆସିଲେ ତାଙ୍କ ସହ ଦେଖା କରିବା ପାଇଁ, 1975 କଥା, ଦେଖା କରିଦେବ ପ୍ରଧାନମନ୍ତ୍ରୀ ଗୋଟେ ସାଧାରଣ ବ୍ୟକ୍ତି, ଭୌତିକ ସ୍ତରରେ ସେ ଅଛନ୍ତି, ଭୌତିକ ସ୍ତରରେ ସେ ବହୁତ ଉନ୍ନତ ସ୍ତରରେ, କିନ୍ତୁ ପରମାର୍ଥିକ ଦୃଷ୍ଟିରୁ ସେ କ'ଣ, କିନ୍ତୁ ତାଙ୍କୁ ମଧ୍ୟ ଦେଖା କରିବା ପାଇଁ କେତେ ସବୁ ରହିଛି, ଆଉ ଭଗବାନଙ୍କୁ ଆମେ କରିଦେବା, ସେ କଥା ସେ କହୁଛନ୍ତି ଦର୍ଶନ ନ ହେଣ, ତୁମର ଯୋଗ୍ୟତା ନାହିଁ, ଆମର ଯୋଗ୍ୟତା ନାହିଁ ଆପଣ ଦର୍ଶନ କରିବା ପାଇଁ। ହେ ମନ୍ଦ, ହେ ମନ୍ଦ, ଯେଉଁ ସବୁ କିଛି ଦୋଷ ସବୁ ରହିଛି, ସବୁ ପ୍ରକାର ଭଲ ଗୁଣ କିଛି ନାହିଁ, ବଧ୍ନାଦି ଇତି ବନ୍ଧୁ ଅବିଦ୍ୟା ତଂ ହନ୍ତୁ ଇତି ତଥା, ବନ୍ଧୁହନ ବନ୍ଧୁ ବନ୍ଧୁହନ କହିଲେ ବନ୍ଧୁକୁ ତୁମେ ହତ୍ୟା କରିଛ, ତାର ଆଉ ଗୋଟିଏ ଅର୍ଥ ହେବ କ'ଣ, ବନ୍ଧୁ କହିଲେ ଯେଉଁମାନେ ବନ୍ଦୀ ଅବସ୍ଥାରେ ଅଛନ୍ତି, ବନ୍ଧ ବନ୍ଧ ଶବ୍ଦରେ ଆସିଛି ବନ୍ଧୁ, ତେଣୁ ବନ୍ଧ ଆମେ ସବୁ ବନ୍ଦୀ ଅବସ୍ଥାରେ ରହିଛୁ, ଆମେ ସବୁ ବନ୍ଦୀ ଅବସ୍ଥାରେ ରହିଛୁ, ଆମେ ମୁକ୍ତ ହେବା, ବନ୍ଧୁହନ ଆର ଅର୍ଥ ଏଇଟା ହେବ, ମୁକ୍ତ ହେବା, ଭଗବାନଙ୍କର ଏଇ କଥା ଶୁଣିକିରି ଆମେ ମୁକ୍ତ ହୋଇଯିବା, ବନ୍ଧୁହନ ଆମେ ବନ୍ଧନକୁ ସେ ଛେଦନ କରିବେ, ଆମକୁ କ'ଣ ମୁକ୍ତି ମୁକ୍ତି ପ୍ରଦାନ କରିବେ, ବା ଅପବର୍ଗ ରାସ୍ତାରେ ଆମକୁ ନେଇଯିବେ ସେ ଭଗବାନ। ତେଣୁ ନ ଦୋଷୀ ଯାହି ବନ୍ଧୁହନ, ଅବିଦ୍ୟା ଆମେ ବନ୍ଦୀ ଅବସ୍ଥାରେ କାହିଁକି ରହିଛେ ନା, ଅବିଦ୍ୟା ଯୋଗୁଁ, ପାଞ୍ଚ ପ୍ରକାର ଅବିଦ୍ୟା ରହିଛି, ବ୍ରହ୍ମା ଯେତେବେଳେ ସୃଷ୍ଟି କରିଛନ୍ତି ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସବୁ ପାଞ୍ଚ ପ୍ରକାର ଅବିଦ୍ୟା ଭିତରେ ଆମେ ରହିଛେ, କିନ୍ତୁ ସେହି ଅବିଦ୍ୟା ଭିତରେ ଆମେ କେତେ ପ୍ରକାର ବିଦ୍ୟା ବୋଲି ଆମେ ପ୍ରାପ୍ତ ହେଉଛେ, ବିଦ୍ୟା ବୋଲି କେତେ ପ୍ରକାର ସବୁ ଆମକୁ ଦିଆଯାଉଛି, ଆୱାର୍ଡ଼ ଦିଆଯାଉଛି, ନିଅ ନୋବେଲ ପ୍ରାଇଜ୍ ନିଅ, ତୁମେ ଏତେ ବଡ଼ ବିଦ୍ୟା ବିଦ୍ୱାନ ବ୍ୟକ୍ତି, ସବୁ ପ୍ରାଇଜ୍ ସବୁ ଦିଆଯାଉଛି, କିନ୍ତୁ ଅବିଦ୍ୟାଗ୍ରସ୍ତ ହୋଇକି ରହିଛନ୍ତି, ଇଏ ବଡ଼ ଆଶ୍ଚର୍ଯ୍ୟ କଥା। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯଦି କହିବେ ପ୍ରକୃତରେ ଜରାସନ୍ଧ କୃଷ୍ଣଙ୍କୁ ଦେଖିକିରି ମହାପରାକ୍ରମ ସାକ୍ଷାତ କାଳ ରୂପମ ଶ୍ରୀକୃଷ୍ଣ ମତ୍ୱା, ସାକ୍ଷାତ କାଳ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲେ, ଭଗବାନ ଯେତେବେଳେ ଆସୁଥିଲେ ତାଙ୍କୁ ଦେଖିକିରି ମଲ୍ଲାନାମ ଅସନିଏ, ମଲ୍ଲମାନେ ତାଙ୍କୁ ଦେଖିକି ଭାବୁଥିଲେ ଇଏ ଗୋଟେ ବଜ୍ରବଳି ରହିଛନ୍ତି, ଏଇଭଳି ଭାବରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଜରାସନ୍ଧ କୃଷ୍ଣଙ୍କୁ ଦେଖି ଭାବୁଥିଲା କିଭଳି ଭାବରେ, ଏ ସାକ୍ଷାତ କାଳ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅହମ୍ କାଳସ୍ମି, ମୁଁ ହେଉଛି କାଳ, ଭଗବାନଙ୍କ ଶରଣରେ ଯେଉଁମାନେ ଯିବେ ନାହିଁ ଭଗବାନ କାଳ ଭିତରେ ତାଙ୍କୁ ନେଇଯିବେ, ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାକୁ ଅମୃତତ୍ୱ ପ୍ରଦାନ କରିବେ। ଶ୍ରୀକୃଷ୍ଣ ମତ୍ତା ତେନ ସହ ନିଜ ଯୁଦ୍ଧ ପରିବର୍ତ୍ତନ ତାଙ୍କ ସହିତ ମୁଁ ଯୁଦ୍ଧ କରିପାରିବି ନାହିଁ, ସେଥିପାଇଁ ଏ କଥା ସବୁ କହିଲେ ଡୁପ୍ଲିକେସି, ଭିତରେ ଗୋଟେ ଭାବନା ବାହାରେ ଗୋଟେ କଥା। ଆଚାର୍ଯ୍ୟ ସେଇଟା କହୁଛନ୍ତି ନହେଲେ ଜାଣିପାରିନଥାନ୍ତି। ଦ୍ୱାଭ୍ୟାମ ଦୁଇଟି ଶ୍ଳୋକରେ କହୁଛନ୍ତି, ତେଣୁ ଲଜ୍ଜେଇବ ମୋତେ ଲଜ୍ଜା ଲାଗୁ ତୋ ସବୁ ଯୁଦ୍ଧ କରିବା ପାଇଁ, ନ ତୁ ଭୟାଦି ନା, ମୋତେ ଭୟ ଲାଗୁ ନାହିଁ, କିନ୍ତୁ ପ୍ରକୃତରେ ଭୟ ରହିଛି, ଭିତରେ ଭୟ ହେଇଛି, ବାହାରେ କହୁଛି ମୁଁ ମୋତେ ଲଜ୍ଜା ଲାଗୁ ତୋ ଯୁଦ୍ଧ କରିବା ପାଇଁ, କିନ୍ତୁ ପ୍ରକୃତ କଥା ହେଉଛି ଭୟ। ଭଗବାନ ଜାଣନ୍ତି କ'ଣ ପାଇଁ କହୁଛି ଭୟାଦି ନା, ଯଦି ଭଗବାନ କହିବେ କାହିଁକି ତୁମକୁ ଲଜ୍ଜା ଲାଗିଲା ନା, ଭାଳ କିଏ ନ ତୁ ଛୋଟିଆ ପିଲାଟା ମୋତେ ସେ ଯୁଦ୍ଧ କରି ମୋତେ ଲଜ୍ଜା ଲାଗୁଛି। ତତ୍ଚ ନିଜ ବୟୋ ଅପେକ୍ଷା ଅଳ୍ପ ବୟସ୍କତା, ମୋ ଠାରୁ ତୁ ବହୁତ ଛୋଟ, ମୋର ପୁଅର ପୁଅ ଭଳି ରହିଛୁ ତୁ, ଏହିଭଳି ଭାବରେ ମା ଯାହା ବି ହଉ ଏହିଭଳି ଭାବରେ ଯେଉଁ କହୁଛନ୍ତି, ତୁ ଅଳ୍ପ ବୟସ ଭାଳ ବାଳକହୀନ, ଯଦି ଭଗବାନ କହିବେ ନନୁ ଯୁଦ୍ଧେ ଶକ୍ତିରେ ଅପେକ୍ଷତେ ନ ତୁ ଭୟ, ହେ ଜରାସନ୍ଧ ଯୁଦ୍ଧରେ କିଏ ଦେଖନ୍ତିନି ବୟସ, ଯୁଦ୍ଧରେ ଦେଖନ୍ତି ବୀରତ୍ଵ, କାହାର କେତେ ବୀରତା ରହିଛି, ମୁଁ ତ ସବୁ ଯୁଦ୍ଧ କରିବା ପାଇଁ ସମସ୍କନ୍ଦ, ମୋର ଯୋଗ୍ୟତା ଅଛି। ତେଣୁ ଜରାସନ୍ଧ ଚିନ୍ତା କରୁଛନ୍ତି, କାଳେ ଯଦି କହିବେ କୃଷ୍ଣ କହିବେ ଯୁଦ୍ଧରେ ଏସବୁ ଚିନ୍ତା କରାଯାଏ ନାହିଁ, କି ବାଳକ କିଏ ଇଏ ଯୁଦ୍ଧ ବୀର, ବୀରଟା ଦେଖାଯାଏନି ବୟସ ଦେଖାଯାଏ ନାହିଁ। ତେଣୁ ଯଦି କାଳେ କୃଷ୍ଣ କଥା କହିବେ ସେଥିପାଇଁ କହିଲେ ଗୁପ୍ତ ବାଳକ ଏନ ଲଜ୍ଜା ଗୁପ୍ତ, ଯାହା ଯାହା ରୁଚି ଯାହା ରୁଚି ଯା ଗୁପ୍ତ, କ'ଣ କୁତ ବାଳକିନ ନନୁ ଯୁଦ୍ଧେ ଗୁପ୍ତେନ କଂସ ଭୟାଦିବ ଗୋକୁଳେ ନିବାସ, ତୁ କ'ଣ ଜନ୍ମ ହେଇକିରି ଆସିଗଲୁ ଏଠିକି ଲୁଚିକିରି ରହିଲୁ, ମଥୁରାରେ ଜନ୍ମ ହେଲୁ ତୋତେ ଆଣିକି ଏଠି ଛାଡ଼ି ଦେଇଗଲେ, ଗୋକୁଳରେ ତୁ ରହିଲୁ ଗୁପ୍ତ ହେଇକି ରହିଲୁ ଲୁଚିକି ରହିଲୁ କଂସ ଭୟରେ, ଆଉ ତୁ କାହିଁକି ମୁଁ ତୋତେ ଯୁଦ୍ଧ କରିବି, ଗୁପ୍ତ ଅର୍ଥ ହେଉଛି ଏଇଟା ସନାତନ ଗୋସ୍ୱାମୀ କହୁଛନ୍ତି, କଂସ ଭୟାଧିକମ୍ କଂସ ଭୟାଧିବ, କଂସ ଭୟ କରିକି ଯେମିତି ତୁ ଗୋକୁଳରେ ରହିଛୁ, ଗୋକୁଳରେ ରହିଥିଲୁ ଏବେ ମଥୁରାକୁ ଆସିଛୁ, ଯଦି ଭଗବାନ କହିବେ ନନୁ ବୈରୀ ବଞ୍ଚନାର୍ଥଂ କାଳେ ଗୁପ୍ତିରପି ଯୋଗ୍ୟତା ଏ କିଏ ହାଅ, ଯଦି ଭଗବାନ କହିବେ ଜରାସନ୍ଦ ଚିନ୍ତା କରୁଛନ୍ତି, ଯଦି ସେ କହିବ କୃଷ୍ଣ ଯଦି କହିବ ଯେ ବୈରୀକୁ ଶତ୍ରୁକୁ ବଞ୍ଚନା କରିବା ପାଇଁ ଦରକାର ପଡ଼େ, ଲୁଚିକି ରହିଯିବାର ଅଛି ଶତ୍ରୁକୁ ବଞ୍ଚନା କରିବା ପାଇଁ, ଯେତେବେଳେ ଦରକାର ପଡ଼ିବ ଶତ୍ରୁ ଉପରେ ଆକ୍ରମଣ କରିବେ, ସେଥିପାଇଁ ଇଏ ଗୋଟେ ଯୁଦ୍ଧର ନିୟମ ହେଉଛି ଏଇଟା। ତେଣୁ ଯଦି କହିବେ କାଳେ ସେଥିପାଇଁ କହୁଛନ୍ତି ମନ୍ଦ କାଳ ଯୋଗ୍ୟତ ଯାହା କହୁଛୁ ମନ୍ଦ, ସେଥିପାଇଁ କହୁଛୁ ମନ୍ଦ, ମନ୍ଦ କହିଲେ ଅଭଦ୍ର, ଏ ଅଭଦ୍ର କ'ଣ ପାଇଁ ମୁଁ ଅଭଦ୍ର ନା ବନ୍ଧୁ, ତୁ ତୋର ମାମୁଁକୁ ହତ୍ୟା କଲୁ, ତୁ ଗୋଟେ ଭଦ୍ର ବ୍ୟକ୍ତି ବନ୍ଧୁ ହନ୍, ଅତୋ ଯାଇ ତେଣୁ ମୁଁ ତୋ ସହିତ ଯୁଦ୍ଧ କରିବି ନାହିଁ, ତୁ ଯାହା ପଳା ଏ ଯାଇ ସ୍ୱଗୃହ ଯାଇ, ଯାହା ପଳା ଭିତରୁ ପଳା ଭିତରୁ ପଳା ମଥୁରା ଭିତରୁ ପଳା, ଯୁଦ୍ଧ ଶ୍ରମେଣ ଯେ ପ୍ରୟୋଜନ ଅଭାବ, କ'ଣ ମନ୍ଦ ମନ୍ଦର ଆଉ ଗୋଟେ ଅର୍ଥ ହେବ ଯୁଦ୍ଧ କରିବା ପାଇଁ ଦରକାର ବଡ଼ ଦରକାର, ତୋ ପାଇଁ ସେ ବଡ଼ ନାହିଁ ମନ୍ଦ ତୁ, ବା ମନ୍ଦର ଅନେକ ପ୍ରକାର ଅର୍ଥ ରହିଛି, କ'ଣ ମନ୍ଦ ଭାଗବତରେ ଶ୍ଳୋକଟି ଅଛନ୍ତି, ପ୍ରାୟଣ ଅଳପାଉସ ସଭ୍ୟ କଳାହସ୍ମୃତି ଯୁଗାଜନା ମନ୍ଦା ସୁମନ୍ଦ ମତେ ହଉ, ମନ୍ଦ ମାନେ କ'ଣ ଅଳସୁଆ, ତୁ ଗୋଟେ ଅଳସୁଆଟା ମନ୍ଦ ଅଳସୁଆ, ତୁ ଯା ଯୁଦ୍ଧ କରିବା ତୋର ଦରକାର ନାହିଁ ତୁ ଯା, ଏଇଭଳି ଭାବରେ ଏଇଭଳି ଭାବ ଭିତରେ ହେଉଛି ଭୟ, ବାହାରେ ଏଇଭଳି ଭାବ କଥା କହୁଛନ୍ତି, ଇଏ ହେଉଛି କ'ଣ ଇଏ ହେଉଛି ଡୁପ୍ଲିକେସି, ଭାଇଟା ଦମ୍ଭ, ଦମ୍ଭରେ ଭିତରେ ଗୋଟେ କଥା ବାହାରେ ଗୋଟେ କଥା, ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ ହେଉଛି ଏଇଟା, ଦମ୍ଭ ଓ ଦର୍ପ ହିମାନସ ଏସବୁ ରହିଛି ଅସୁର ବ୍ୟକ୍ତିମାନଙ୍କ ଲକ୍ଷଣ। ତେଣୁ ଭଗବାନ କୃଷ୍ଣ ଛାଡ଼ି ଦେଇକି ମାନେ କୃଷ୍ଣ ରାମ ଦୁଇଜଣ ତାଙ୍କର ଦୁଇଜଣ ରଥଟା ଆସିଛନ୍ତି ଉପସ୍ଥିତ ହୋଇଛନ୍ତି, ଇଏ ମଧ୍ୟ ରଥ ରହିଛି ରଥ ତାଙ୍କ ସାମ୍ନାରେ ରଥ ରହିଛି ଦୁଇଟା ଯାକ ରଥ, ଯିଏ ଯୋଦ୍ଧା ଯିଏ ଲିଡ଼ର ଯିଏ ସାମ୍ନାକୁ ଆସିବେ, ଲିଡ଼ର ଯିଏ ଖାଲି ଭିତରେ ପଛକୁ ରହିକି ଯାହା ସୈନ୍ୟମାନେ ଆକ୍ରମଣ ଏଗୁଡ଼ିକ କହିବେ ନାହିଁ,
ଭଗବତ ଗୀତାରେ କୁହାଯାଇଛି ନା, ଭୀଷ୍ମ ଦ୍ରୋଣ ପ୍ରମୁଖତ ସର୍ବେ ମହାରଥା ଉଭାସ ପାର୍ଥ ପଶିତାନ ସମବେତାନ କୁରୁନୀତି। ଯେତେବେଳେ ଅର୍ଜୁନ କହିଲେ ହେ ଅଚ୍ୟୁତ ସେନୋର ଉଭୟ ରଥମ ସ୍ଥାପନ ଅଚ୍ୟୁତ, ଉଭୟ ସେନାଙ୍କ ମଧ୍ୟରେ ଆମ ରଥକୁ ସ୍ଥାପନ କର। ସେତେବେଳେ ଭଗବାନ ନେଇଗଲେ କୌରବ ସୈନ୍ୟ ପକ୍ଷରେ ସାମ୍ନାରେ ରହିଛନ୍ତି ଭୀଷ୍ମ ଦ୍ରୋଣ ଇତ୍ୟାଦି, ତାଙ୍କ ସାମ୍ନାରେ ଯାଇକି ନିଜ ରଥକୁ ରଖିଦେଲେ। କହିଲେ ଦେଖ ପଶିତାନ କୁରୁନୀତି, ଦେଖ ସବୁ କୌରବମାନଙ୍କୁ ଦେଖ, ଯୁଦ୍ଧର ନିୟମ ହେଉଛି ଏଇଟା, ଯିଏ ନେତା ଯିଏ ସେ ସାମ୍ନାରେ ରହିବେ। ତେଣୁ ଜରାସନ୍ଧ ସାମ୍ନାରେ ରହିଛି, 23-21 ସେନା ପଛରେ ରହିଛନ୍ତି, ଯୁଦ୍ଧ ହେବ ଜରାସନ୍ଧ ସାମ୍ନାରେ ରହିଛି ବା ଅନ୍ୟମାନେ ସେନାପତିମାନେ ସାମ୍ନାରେ ରହିଥିବେ, ଏବଂ ସେପଟେ ତାଙ୍କର ତ ଅଳ୍ପ ସୈନ୍ୟ ରହିଛନ୍ତି, ଭଗବାନ କୃଷ୍ଣ ବଳରାମ ଦୁଇଟି ରଥ ଆସି ଅପେକ୍ଷା କରିଛନ୍ତି। ଦିବ୍ୟ ରଥ, ଭଗବାନ ସବୁକିଛି ଦିବ୍ୟ। ତେଣୁ ସେଇଠି କୃଷ୍ଣଙ୍କର ସହିତ କହିଯାଇକି ତାପରେ ରାମକୁ ରାମକୁ ଲକ୍ଷ୍ୟ କରି କଥା କହି ରାମକୁ ଆଡ୍ରେସ୍ କରୁଛନ୍ତି, ହେ ରାମ ଏଇ ଶ୍ଳୋକରେ କହ ଜବ ରାମ ଯଦି ଶ୍ରଦ୍ଧା, ରାମଙ୍କ ସହିତ ଭାବୁଛି ରାମଙ୍କ ସହିତ ମୁଁ ଯୁଦ୍ଧ କରିପାରିବି, ତଥାପି ଭୟ ରହିଛି, କିନ୍ତୁ କୃଷ୍ଣଙ୍କ ପ୍ରତି ବହୁତ ଭୟ, ସେଥିପାଇଁ କୃଷ୍ଣ ଗଡ଼େଇ ଦେଲେ, କୃଷ୍ଣଙ୍କ ସହିତ ଯୁଦ୍ଧ କରିବି ନାହିଁ ବୋଲି କାହିଁ କହିଲେ। ତାପରେ କହୁ ତବ ରାମ ଯଦି ଶ୍ରଦ୍ଧା, ହେ ରାମ, ରାମ ଶବ୍ଦରେ ଅର୍ଥ ହେଉଛି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ ରାମ, କିନ୍ତୁ ଇଏ ରାମ ଶବ୍ଦ ଉଚ୍ଚାରଣ କରି ଆନନ୍ଦ ପ୍ରାପ୍ତ ହେଉନଥିଲେ, କାରଣ ଇଏ ପ୍ରତିକୂଳ ଭାବରେ ତାଙ୍କ ସହିତ ଯୁକ୍ତ ହୋଇଥିଲେ, ସେ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି। ଭଗବାନ ରାମ ଶବ୍ଦର ଅର୍ଥ ଅନେକ ରହିଛି, ରାମ 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 ଇତି ରାମ ଇତି ରମେ ରାମ ମନ ରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାମନେ। ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ରାମ ଶବ୍ଦ ଯେତେବେଳେ ତାଙ୍କର ଜୁହାକୁ ଆସୁଛି, ସବୁବେଳେ ଭଗବାନଙ୍କ ନାମ ନେଉଛନ୍ତି ଜୁହାରେ, ତାଙ୍କର ପଞ୍ଚମୁଖରେ ଗୋଟିଏ ମୁଖ ନୁହଁ, ଗୋଟିଏ ଜୁହା ନୁହଁ, ପାଞ୍ଚଟି ଜୁହା, ଏଇ ନାମ ରାମ ଶିବ ଜପେ ପାଞ୍ଚ ମୁଖରେ, ଏଇ ନାମ ଶିବ ଜପେ ପାଞ୍ଚ ମୁଖରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ, ମଧୁରେଇ ହରି ନା ମଧୁରେଇ ହରି ନା ମଧୁରେଇ ହରି ନା, ଏଇ ନାମ ଜପତେ ଜପେ ବ୍ରଜ ଚଲୋରେ, ଏଇ ନାମ ଜପତେ ଜପେ ବ୍ରଜ ଚଲୋରେ, ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ରାମ କେତେ ଆନନ୍ଦ, ରାମ ରାମ ଏତି ରାମ ଏତି ତିନିଥର କହିଦେଲେ ଶିବଜୀ, କଥା କହି ଗୋଟିଏ ଥର କହିଥିଲେ ବି ହେଇଥାନ୍ତା, ତିନିଥର ରାମ ଏତେ ଆନନ୍ଦ ରହିଛି ରାମ, ଏଇ ଓରଟା ନାମ ଜପିକିରି କିଏ ଦଶରଥ ନାଙ୍କର ବାଲ୍ମୀକିରେ ପରିଣତ ହେଇଗଲେ, ରାମ ନାମରେ କେତେ ମହିମା ରହିଛି ଦେଖ, ରାମ ରାମ ଏତି ରାମ ରମେ ରାମ ମନୋରମେ, ଭଗବାନଙ୍କର ନାମର ନାମ ମନୋରମ ବହୁତ ଆନନ୍ଦ ପ୍ରଦାନ କରିବ ରାମ। ଏଇ ନାମ ଭଗବାନ ବଳରାମଙ୍କର ନାମ ଥିଲା ରାମ, କାହିଁକି ନା ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ତାଙ୍କ ନାମ ହେଲା ରାମ, ବଳ ବଳ ରାମ ଦୁଇଟା ନାମ ହେଉଛି, ଆମେ ସବୁ ସେଇ ଦେଉଛୁ ବଳରାମ ବୋଲି କହିଦେଉଛେ, ବଳ ଅର୍ଥ ହେଉଛି ବଳଶ୍ରୟା, ଅନେକ ବଳ ତାଙ୍କର ରହିଛି ସେଥିପାଇଁ ତାଙ୍କ ନାମ ବଳ। ରାମ କାହିଁକି ନେବ ନା ରମଣ ଆନନ୍ଦ ଆନନ୍ଦ ପ୍ରଦାନ କରିବେ ରାମ, ସେଥିପାଇଁ ତାଙ୍କ ନାମ ହେବ ରାମ। ତେଣୁ ସେ ଶିବଜୀ କହୁଛନ୍ତି ଭଗବାନ ରାମଙ୍କର ନାମର ଏତେ ମହିମା ରହିଛି, ରାମ ରାମିକି ରାମିକି ରମେ ରାମେ ମନ ରମେ, ସହସ୍ର ନାମ ତତ୍ତୁଲ୍ୟମ, ବିଷ୍ଣୁଙ୍କର 1000 ନାମ ସହିତ ଏ ଗୋଟିଏ ନାମ ସମାନ, ଭଗବାନ ରାମଙ୍କର ଗୋଟିଏ ନାମ ସମାନ, ଏ ରାମର ମହିମା ଏତେ ରହିଛି ନାମର। ତେଣୁ ଏ ରାମ ତବ ରାମ ଯଦି ଶ୍ରଦ୍ଧା, ତୁମର ଯଦି ଶ୍ରଦ୍ଧା ରହିଛି କୃଷ୍ଣଙ୍କ ସହିତ ଯୁଦ୍ଧ କରିପାରିବନି, ଭୟ କରିଗଲା, ତେଣୁ ଏଭଳି ଭାବରେ କହିଦେଲା, ଭାବୁଛି ବଳରାମଙ୍କ ସହିତ ଯୁଦ୍ଧ କରିପାରିବ ବୋଲି, ତଥାପି ଭୟ ରହିଛି। ତେଣୁ କହୁଛି ରାମ ତବ ରାମ ଯଦି ଶ୍ରଦ୍ଧା, ତୁମର ଯଦି ଶ୍ରଦ୍ଧା ଅଛି ଯୁଦ୍ଧ କରିବା ପାଇଁ, ଯୁଦ୍ଧେଶ୍ୱ ଯଦି ଯୁଦ୍ଧ କରିବା ପାଇଁ ଧୈର୍ଯ୍ୟ ମୁଦ୍ଭ, ତୁମେ ଧୈର୍ଯ୍ୟ ଧର, ମୋ ସହିତ ଯୁଦ୍ଧ କରିପାରିବ ନାହିଁ, ତୁମେ ଅଧୈର୍ଯ୍ୟ ହୋଇଯିବ, ମୋର ଯଦି ଶକ୍ତି ରହିଛି। ମୋର ସେ ଯୁଦ୍ଧ କରିପାରିବ ନାହିଁ, ଧୈର୍ଯ୍ୟ ମୂର୍ଖ, ତୁମେ ଧୈର୍ଯ୍ୟ ଧର, ଯୁଦ୍ଧ କରିବା ପାଇଁ ଚାହୁଁଛୁ, ଧୈର୍ଯ୍ୟ ଧର, ଯୁଦ୍ଧ କରିବା, ପଳେଇଗଲେ ହେବ ନାହିଁ। ହିତ ହେବା ମତରେ ଛିନ୍ନ, ତମେ ମୁଁ ତ ତୁମକୁ କାଟିଦେବି, ମୁଁ ତୁମକୁ ତୁମ ଶିରକୁ ଛିନ୍ନ କରିଦେବି, ତୁମ ଶିରକୁ ମୋର ଧନୁ ମାଧ୍ୟମରେ ସରରେ। ଯଦି ବା ଯଦି ମନେକର ମୁଁ ତୁମକୁ ମାରିପାରିଲି ନାହିଁ, ହିତ ହେବା ଯଦି ମୁଁ ତୁମକୁ ମାରିପାରିଲି, ତୁମେ ମୋତେ ଜିତିଗଲ, ମୋତେ ହତ୍ୟା କରିଦେଲ, ହିତ ହେବା ମୋ ଶରୀର ଛିନ୍ନ, ମୋର ତୁମେ ମୋ ଶରୀର ଦ୍ୱାରା ମୃତ୍ୟୁବରଣ କରିବ, ନହେଲେ ମୃତ୍ୟୁବରଣ କଲେ ତାହେଲେ ଆଉ ତୁମେ ମୃତ୍ୟୁବରଣ ଯଦି ଆମେ ଜୟ କରିଗଲେ ଅସୁବିଧା ନାହିଁ, କିନ୍ତୁ କୌଣସି କାରଣ ତୁମେ ଯଦି ହିତୁଆ ମୋତେ ଆମକୁ ଯଦି ତୁମେ ହତ୍ୟା କରିଦେଲ, ମୋତେ ଯଦି ହତ୍ୟା କରିଦେଲ, ତୁମେ ତ କରିପାରିବ ନାହିଁ, କିନ୍ତୁ ଯଦି କରିପାରିବ ତାହେଲେ ଦେହ ସୋର ଯାହା ମନ ଜହି, ମୁଁ ତୁମକୁ ଯଦି ତୁମକୁ ଶିରକୁ ଛିନ୍ନ କରିଦେବି ତାହେଲେ ସୋର ଯାହା ସ୍ୱର୍ଗକୁ ଯିବ, ଅଥବା ପ୍ରାପ୍ତ ସ୍ୱର୍ଗ, ଭଗବାନ ନିଜେ କହିଛନ୍ତି। ଏଇଟା ଯୁଦ୍ଧର ନିୟମ ହେଉଛି, ଧର୍ମରେ ଏଇଟା ବର୍ଣ୍ଣନା କରାଯାଏ, ବେଦରେ ଏଇଟା କୁହାଯାଇଛି, ଯେଉଁମାନେ ଯୁଦ୍ଧ କରିବେ କ୍ଷତ୍ରିୟର ହେଉଛି ଏଇଟା କ'ଣ, ଯୁଦ୍ଧ ଚାପି ଅପଳାୟନ, କ୍ଷତ୍ରିୟର ଧର୍ମ ହେଉଛି ଏଇଟା, ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ୍ୟ ଯୁଦ୍ଧ ଚାପି ଅପଳାୟନ ଦାନ ମିଶ୍ର ଭାବ କ୍ଷେତ୍ର କର୍ମ ସ୍ୱଭାବ, ହେଉଛି କ୍ଷତ୍ରିୟର କର୍ମ। ଶୌର୍ଯ୍ୟ ତାଙ୍କ ବୀରତା ରହିଛି, ଯୁଦ୍ଧ କରିବା ପାଇଁ ତାଙ୍କର ଆନନ୍ଦ, ଯୁଦ୍ଧ କରିବା ପାଇଁ ଭୟ ନଥାଏ, ଦୁଃଖ ନଥାଏ, କାରଣ ଯୁଦ୍ଧରେ ଭଗବତ ଗୀତାରେ ଭଗବାନ କହିଲେ, ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦ୍ୱେଷୀ, କ୍ଷତ୍ରିୟମାନଙ୍କୁ ଯଦି ନିମନ୍ତ୍ରଣ ମିଳିଗଲା ଯୁଦ୍ଧ କରିବା ପାଇଁ ଆସ, ସେମାନେ ଆନନ୍ଦ ହେବେ ଯୁଦ୍ଧ କରିବା ପାଇଁ, କାହିଁକି ସେମାନେ ଆନନ୍ଦିତ ହୁଅନ୍ତି ନା, ହତବା ପ୍ରାପ୍ତ ସ୍ୱର୍ଗମ, ଆମେ ଯଦି ଯୁଦ୍ଧରେ ମୃତ୍ୟୁବରଣ କରିବା ତାହେଲେ ସ୍ୱର୍ଗକୁ ଯିବା, ଯେଉଁ ସ୍ୱର୍ଗକୁ ଯିବା ପାଇଁ ବ୍ରାହ୍ମଣମାନେ ବହୁତ ପ୍ରକାର ବ୍ୟବସ୍ଥା କରନ୍ତି, ବହୁତ ପ୍ରକାର ବ୍ୟବସ୍ଥା କରିକି ସେମାନେ ଯାଇପାରନ୍ତି ନାହିଁ, ତଥାପି ଯେମିତି ଭଗବାନଙ୍କର ଗୋଟେ ଲୀଳା ବର୍ଣ୍ଣନା କରାଯାଇଥିଲା, ମଥୁରା ପାଖରେ ଯେତେବେଳେ ଭଗବାନଙ୍କୁ ଉଚ୍ଚାରଣ କରୁଥିଲେ, ଦଶମ ସ୍କନ୍ଧ ତେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ କହିଲେ, ସାଙ୍ଗ ବାଳକମାନେ କହିଲେ, ହେ ରାମ ତୁମେ ଏତେ ଦୁଷ୍ଟକୁ ହତ୍ୟା କରିଛ, ଆଜି ଆଉ ଗୋଟେ ଦୁଷ୍ଟ ଆମ ପାଖରେ ଆସି ପହଞ୍ଚି ଯାଇ ତାକୁ ହତ୍ୟା କର। ନା କ'ଣ ସେ ଦୁଷ୍ଟ, ନା ଆମର କ୍ଷୁଧା ହେଉଛି, ଆମେ ଭୋକ ଲାଗୁଛି, ଆଉ କ୍ଷୁଧାକୁ ହରଣ କର। ଭଗବାନ ଗୋଟେ ଲୀଳା ହେଉଥିଲା ଯଜ୍ଞପତ୍ନୀମାନେ ଯାଜ୍ଞିକ ପତ୍ନୀମାନଙ୍କୁ କୃପା କରିବା ପାଇଁ, ତେଣୁ ଭଗବାନ କହିଲେ, ଠିକ୍ ଅଛି ତୁମ ପାଖରେ ଦେଖ, ଏ ଆଗରେ ସେ ମଥୁରାରେ ଟେଣ୍ଟ ଲାଗିଛି, ସେଇଠି ସବୁ ସ୍ୱାହା ସ୍ୱାହା ଶବ୍ଦ ସବୁ ଶୁଭୁଛି, ଯାହା ସେଇଠିକି ସବୁ ଯାଜ୍ଞିକ ବ୍ରାହ୍ମଣମାନେ ସବୁ କରୁଛନ୍ତି ଯିବା ପାଇଁ, ସ୍ୱର୍ଗକୁ ଯିବା ପାଇଁ। ବେଦରେ ତିନି ବେଦରେ ଏଇ କର୍ମକାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି, ଲୋକମାନେ ସାଧାରଣତଃ ଯେଉଁମାନେ ବେଦକୁ ଗ୍ରହଣ କରନ୍ତି, ବେଦକୁ ତ କେହି ମାନନ୍ତି ନାହିଁ, ବହୁତ ରହିଛନ୍ତି ଅଭକ୍ତମାନେ ସବୁ ରହିଛନ୍ତି ବା ନାସ୍ତିକମାନେ ସବୁ ରହିଛନ୍ତି, ବେଦକୁ ଗ୍ରହଣ କରନ୍ତି ନାହିଁ, ଆଉ ଯଦି କେତେ ଜଣ ବେଦକୁ ଗ୍ରହଣ କରନ୍ତି, କେବଳ ମୁଖରେ ଗ୍ରହଣ କରନ୍ତି, ବେଦର ଅର୍ଥକୁ ଗ୍ରହଣ କରନ୍ତି ନାହିଁ, ବେଦର ଯେଉଁ ରହିଛି ନିଷିଦ୍ଧ କର୍ମ ସବୁ କରନ୍ତି, ଆଉ ଯଦି କେତେ ଜଣ ବେଦକୁ ମାନନ୍ତି, ବେଦରେ କର୍ମକାଣ୍ଡ ପ୍ରତି ଆକର୍ଷିତ ହୁଅନ୍ତି, ଋଗ୍ବେଦ ସମବେଦ ଯଜୁର୍ବେଦ ଏଥି ସବୁ କର୍ମକାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି, କେମିତି ତୁମେ ଉଦ୍ଧକୁ ଯିବ, ତ୍ରୈବିଦ୍ୟା ମାଂସ ପାପୁତ ପାପା ଯଜ୍ଞେ ରିଷ୍ଠା ସ୍ୱର୍ଗଠି ପ୍ରାର୍ଥନ୍ତେ ତେ ପୁଣ୍ୟ ମା ସାହାଯ୍ୟ ସୁରେନ୍ଦ୍ର ଲୋକମାସନ୍ତି ଦିବ୍ୟାଣ ଦିବ୍ୟ ଭୋଗାନ, ତିନିଟି ଯେଉଁ ବେଦରେ ରହିଛି ଏ କର୍ମକାଣ୍ଡ ଧାରା ସବୁ ରହିଛି, ତେଣୁ ତଥାପି ସେମାନେ ଯାଇପାରନ୍ତି ନାହିଁ, ବ୍ରାହ୍ମଣମାନେ ସ୍ୱର୍ଗକୁ ଯିବା ପାଇଁ ସବୁ ଯଜ୍ଞ କରୁଥିଲେ, ତେଣୁ ସାଙ୍ଗ ବାଳକମାନେ ଯେତେବେଳେ ଆସିଲେ ପ୍ରଣାମ କଲେ ତାଙ୍କୁ, ଭୋ ଦେବତା ଭୂମି ଦେବତା ସବୁ ପ୍ରାର୍ଥନା କଲେ, କେତେ ପ୍ରକାର ଅନୁନୟ ବିନୟ କଲେ ସେ ଶୁଣିଲେ ନାହିଁ କିଛି, ଫେରିଆସିଲେ ସାଙ୍ଗ ବାଳକମାନେ ଫେରିଆସି କହିଲେ, ଆଉ ସେ ତାଙ୍କୁ କଥା ଶୁଣିଲେନି, ଆଉ କ'ଣ ଖାଦ୍ୟ ଦେବେ ଆମକୁ, ନା ତୁମେ ଆଉ ଥରେ ଯାଅ, ନା ଆଉ ସେଠି କିଛି ସେ ଆମକୁ ଶୁଣିଲେନି କଥା, ନା ନା ତାଙ୍କ ପାଖକୁ ଯିବନି, ତାଙ୍କ ପତ୍ନୀମାନଙ୍କ ପାଖକୁ ଯିବ। ଏଇଭଳି ଭାବରେ ତାଙ୍କ ପତ୍ନୀମାନଙ୍କ ପାଖକୁ ଯେତେବେଳେ କହିଲେ, ତାଙ୍କ ପତ୍ନୀ ଯାହା ସବୁ ବ୍ୟବସ୍ଥା ହୋଇଥିଲା ଯଜ୍ଞରେ ଅର୍ପଣ କରିବା ପାଇଁ ସବୁ ଧରିକି ଆସିଗଲେ, ପଳେଇ ଆସିଲେ, ତାଙ୍କ ସ୍ୱାମୀମାନେ ଅଟକାଉଛନ୍ତି, ସେ ମାନିଲେ ନାହିଁ। ଏଇଭଳି ଭାବରେ ଏସବୁ ଲୀଳା ସବୁ ରହିଛି, ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଯେତେବେଳେ ଆସିଲେ ତାଙ୍କ ପତ୍ନୀମାନେ ଆସିଲେ ତାଙ୍କ ସ୍ୱାମୀକୁ ରିଜେକ୍ଟ କରିଦେଲେ, ସ୍ୱାମୀକୁ ରିଜେକ୍ଟ କରିଦେଲେ ଭଗବାନ ପାଇଁ। ତେଣୁ ଯାହା ଭଗବାନ ସେ ଖାଦ୍ୟ ଅର୍ପଣ କଲା ପରେ ଯେତେବେଳେ ସେ ଭଗବାନ କହିଲେ ତୁମେ ବର୍ତ୍ତମାନ ଯାଅ, ତୁମ ସ୍ୱାମୀମାନେ ଅପେକ୍ଷା କରିଥିବେ, ଯଜ୍ଞ କାର୍ଯ୍ୟ ହୋଇପାରିବ ନାହିଁ ତୁମ ବିନା, ନା ଆମେ ଆଉ ସେଠିକି ଯିବୁ ନାହିଁ। କାହିଁକିନା ଆମେ ତାଙ୍କର ସେମାନେ ମନା କରୁଥିଲେ, ତାଙ୍କ ନିଷେଧ ସତ୍ୱେ ଆମେ ଆସିଲୁ, ଆମକୁ ସେ ଗ୍ରହଣ କରିବେ ନାହିଁ। ନା ନା ନା, ଯେ ମୋର ଶରଣରେ ଆସେ ତାଙ୍କୁ ସମସ୍ତେ ସମାନ ପ୍ରଦର୍ଶନ କରନ୍ତି, ତୁମେ ଯାଅ। ଏଇଭଳି ଭାବରେ ତାଙ୍କୁ ଯେତେବେଳେ ଫେରେଇଲେ, ଯେତେବେଳେ ସେ ଆସିଲେ ବ୍ରାହ୍ମଣ ପତ୍ନୀମାନେ ଆସିଲେ, ସେ ଭାବୁଥିଲେ ଆମର ସ୍ୱାମୀମାନେ ଆମକୁ ବାଡ଼େଇବେ, କିନ୍ତୁ ତାଙ୍କର ସ୍ୱାମୀମାନେ ବାଡ଼େଇବେ କ'ଣ, ତାଙ୍କୁ ପୂଜା କଲେ, ନିଜକୁ ଧିକାର କଲେ, ଧିକ୍ 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 ଅନେକ ପ୍ରକାର ଧିକ୍ ଧିକାର କରିଛନ୍ତି ନିଜକୁ, ନିଜର ଭୋଗ୍ୟତା, ନିଜର ବ୍ରତ, ନିଜର କୁଳ, ନିଜର ଦାକ୍ଷତା, ସବୁକିଛି ଧିକାର କରିଛନ୍ତି। ଇଏ ତାଙ୍କ ପତ୍ନୀମାନେ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ଏଇଭଳି ଭାବରେ ସମସ୍ତେ ଯାଇପାରୁନାହାନ୍ତି, ସ୍ୱର୍ଗକୁ ଯାଇପାରୁନାହାନ୍ତି, ନବସ୍କନ୍ଦରେ ବର୍ଣ୍ଣନା କରାଯାଇ ସେ କଥା। କିନ୍ତୁ ଏଇ ଯୁଦ୍ଧରେ ଜଣେ ମୃତ୍ୟୁବରଣ କଲେ ଯୁଦ୍ଧକୁ ସ୍ୱର୍ଗକୁ ଚାଲିଯିବ, ଏତେ ସହଜରେ ସ୍ୱର୍ଗକୁ ଚାଲିଯିବ। ତେଣୁ କ୍ଷତ୍ରିୟମାନେ ଆନନ୍ଦିତ ହୁଅନ୍ତି, ହତବା ପ୍ରାପ୍ତ ସ୍ୱର୍ଗମ, ମୃତ୍ୟୁବରଣ କଲେ ଆମେ ସ୍ୱର୍ଗକୁ ଯିବା, ଜିତ୍ୱା ବା ମୁକ୍ତ ସେ ମହି, ଯଦି ଜିତିଯିବା ତାହେଲେ ମହିକୁ ମହି ଉପରେ ରାଜତ୍ୱ କରିବା, ଭୋଗ କରିବା, ସେଠି ଭୋଗ କରିବା, ଏଠି ଭୋଗ କରିବା, ଅସୁବିଧା କ'ଣ ଅଛି। ଭଗବାନ କହିଲେ ନା ଅର୍ଜୁନକୁ, ତୁମେ କାହିଁକି ନ ତୁମେ ସୂଚିତ, ତୁମର କୌଣସି ଉପାୟରେ ସୂଚନା କରିବାର ଆବଶ୍ୟକତା ନାହିଁ। ଏଭଳି ଭାବରେ ବହୁତ କଥା କହିଛନ୍ତି ଭଗବାନ, ମାନେ ଏଇଟା ସୂଚନା କର ନାହିଁ ବୋଲି। ତେଣୁ ସେ କହୁଛନ୍ତି ହିତା ବା ମୋ ଶରୀର ଛିନ୍ନ, ମୋ ଶରୀରରେ ଯଦି ତୁମେ ତୁମର ମୋ ଶରୀର ଛିନ୍ନ ତୁମର ଯଦି ଛିନ୍ନ ହୋଇଗଲ ବା ମୃତ୍ୟୁବରଣ କଲ, ତାହେଲେ ଦେହ ତୁମର ଦେହ ଛିନ୍ନ ହୋଇଗଲା, ତାହେଲେ ସୋଜାହି ସୋଜାହି କହିଲେ ସ୍ୱର୍ଗଲୋକକୁ ଯାଅ, ସୋଜାହି ମାଁ ଜହି, ବା ତୁମେ ଯଦି ମୋତେ ଜୟ କରିବ, ମୋତେ ଯଦି ହତ୍ୟା କରିବ, ହଁ ତାହେଲେ ତୁମେ ବୈକୁଣ୍ଠ ଲୋକକୁ ଯିବ, ତୁମେ ତ ବୈକୁଣ୍ଠ ଲୋକର ଲୋକ, ବା ଯାହା ହଉ ସ୍ୱର୍ଗଲୋକ, ସ୍ୱର୍ଗଲୋକ ତୁମେ ଯିବ, ତୁମେ ତ ସ୍ୱର୍ଗଲୋକକୁ ଯିବ, ମୋତେ ହତ୍ୟା କଲ, ବା ମୁଁ ମଧ୍ୟ ସ୍ୱର୍ଗଲୋକକୁ ଯିବି, ମୋତେ ଯଦି ହତ୍ୟା କରେ ମୁଁ ମଧ୍ୟ ସ୍ୱର୍ଗଲୋକକୁ ଯିବି, ମୁଁ ତୁମକୁ ହତ୍ୟା କଲେ ତୁମେ ସ୍ୱର୍ଗଲୋକ ଯିବ, ମୁଁ ତୁମେ ମୋତେ ହତ୍ୟା କଲେ ମୁଁ ସ୍ୱର୍ଗଲୋକ ଯିବି, କିଛି ଅସୁବିଧା ନାହିଁ, ଯୁଦ୍ଧ କରିବା। ଏଇଭଳିଆ ତାଙ୍କୁ ଇଏ କରୁଛନ୍ତି। ତେଣୁ ଏ ଜଣେ ଆଚାର୍ଯ୍ୟ କହିଛନ୍ତି, ଯେଉଁ କହିଲେ ଏକେନ ବାଳକ ଏକେନ ବାଳିନ ଏକେନ ଲଜ୍ଜା, ଏକେନ ଶବ୍ଦରେ ଆଉ ଗୋଟେ ଅର୍ଥ କରାଯାଇଛି, ଏକେନ କହିଲେ ଅଦ୍ୱିତୀୟ, ଭଗବାନ ଏକ ହେବା, ଭଗବାନ ୱାନ୍ ୱିଦାଉଟ୍ ସେକେଣ୍ଡ, ପ୍ରଭୁପାଦ ଭାରତ କହନ୍ତି, ଭଗବାନ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ୱାନ୍ ୱିଦାଉଟ୍ ସେକେଣ୍ଡ, ସେ ହେଉଛନ୍ତି ଏକ, ଦ୍ୱିତୀୟ କେହି ନାହାନ୍ତି, ଭଗବାନ ସହିତ କେହି ନାହାନ୍ତି ଦ୍ୱିତୀୟ, ସେ ହେଉଛନ୍ତି ପ୍ରଥମେ, ଭୌତିକ ଜଗତ ଆରମ୍ଭ ହେବା ପୂର୍ବରୁ ସେ ଥିଲେ, ବର୍ତ୍ତମାନ ଅଛନ୍ତି, ଭୌତିକ ଜଗତ ଶେଷ ହୋଇଗଲା ପରେ ମଧ୍ୟ ସେ ରହିବେ। ହଁ ବିବା ଏ ଭାଗବତ ପ୍ରଥମ ଶ୍ଳୋକ ହେଉଛି ଏଇଟା, ଚତୁଶ୍ରୁତି ଭାଗବତ ପ୍ରଥମ ଶ୍ଳୋକ ହେଉଛି ଏଇଟା, ଭଗବାନ ଅହମ୍ ଶବ୍ଦ ଦୁଇ ତିନି ଥର କୁହାଯାଇଛି, ଏବଂ ଏଥିରେ ମଧ୍ୟ ବ୍ୟାସାଧନ ଯେଉଁ ବସି ସେ ହଁ ସେହି ଶ୍ଳୋକରେ ତିନି ଥର ଅହମ୍ କୁହାଯାଇଛି, ତିନି ଥର ଅହମ୍ ଭଗବାନ, ଭଗବାନ ରୂପ ରହିଛି, ଭଗବାନଙ୍କ ସହିତ କେହି ସମାନ, ଏ ଭଗବାନଙ୍କର ରୂପ କେତେଜଣ ଯେଉଁମାନେ ଜ୍ଞାନୀମାନେ ସେମାନେ କହନ୍ତି ଭଗବାନଙ୍କ ରୂପ ନାହିଁ, ସେଥିପାଇଁ ସେ ଶ୍ଳୋକରେ ତିନି ଥର ଅହମ୍ ଶବ୍ଦ ବ୍ୟବହାର କରାଯାଇଛି, ଅହମ୍ ଏବା ସମୟ ବାହାଗ୍ରେ ନାନୀ ଅଧ୍ୟକ୍ଷ ସଦସ୍ୟ ପରମ ପଶ୍ଚାତ ଅହମ୍ ଯଦି ଯେଉଁ ବସି ସେ ତ ସ୍ୱସ୍ତି ନାହାନ୍ତି, ଏ ଭୌତିକ ଜଗତର ଆରମ୍ଭରେ ମୁଁ ଥିଲି, ପୂର୍ବରୁ ମୁଁ ଥିଲି, ଏ ଭୌତିକ ଜଗତ ସୃଷ୍ଟି ହେଲା ଭିତରେ ମଧ୍ୟ ମୁଁ ରହିଛି, ଭୌତିକ ଜଗତ ଧ୍ୱଂସ ହୋଇଗଲା ପରେ ମଧ୍ୟ ମୁଁ ରହିବି, ଏକ ଆଉ କିଏ ନଥିବେ, ଏକ ଏବା ୱାନ୍ ୱିଦାଉଟ୍ ସେକେଣ୍ଡ, ପ୍ରଭୁପାଦ ମହାରାଜ କହନ୍ତି ଅଦ୍ୱୟ, ସେଥିପାଇଁ ଅଦ୍ୱୟ ଦୁଇ ନୁହଁ, ସେ ହେଉଛନ୍ତି ଏକ, ନିଜକୁ ସେ ବିସ୍ତାର କରିଛନ୍ତି, ଅଦ୍ୱୈତ ଅଚ୍ୟୁତ ମନାଜ ଅନନ୍ତ ରୂପ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ ବେଦେଶୁ ଦୁର୍ଲଭ ମଧୁର୍ଲଭ ମାତ୍ର ଭକ୍ତ ଗୋବିନ୍ଦ ମହାରି ପୁରୁଷଂ ତମଂ ବଜାମି, ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ମଣ୍ଡି ଗୋବିନ୍ଦ, ଅଦ୍ୱୈତ ସେ ଦୁଇ ନୁହଁ, ଏକ ସିଏ ଆମର ଯେଉଁ ରହିଛି ବୈଷ୍ଣବ ପିଲ ସବୁ ରହିଛି, କେତେଜଣ କହନ୍ତି ଦ୍ୱୈତ, କେତେଜଣ କହୁଛନ୍ତି ଅଦ୍ୱୈତ, କେତେଜଣ କହନ୍ତି ଭଗବାନ ଆଉ ଆମେ ଅଲଗା, ଦୁଇ ଅଲଗା ଅଲଗା, ଆମେ ଏକ ନୁହଁ, ଭଗବାନ ବସ୍ତୁ ଅଲଗା, ଆମେ ଜୀବ ବସ୍ତୁ ଅଲଗା, ଇଏ ହେଉଛି ଦ୍ୱୈତବାଦ। ଆଉ କେତେ ଜଣ କହନ୍ତି ଅଦ୍ୱୈତ, ଭଗବାନ ଯେଉଁ ବସ୍ତୁ ଆମେ ହେଉଛୁ ସେଇ ବସ୍ତୁ ଅଦ୍ୱୈତ। ତେଣୁ ଏଇ ଯେଉଁ ଆମର ଚାରୋଟି ସମ୍ପ୍ରଦାୟ ରହିଛି, ବୈଷ୍ଣବ ସମ୍ପ୍ରଦାୟ, ବ୍ରହ୍ମ ମାଧ୍ୟ କୌଡ଼ ନାହିଁ, ଆମେ ତ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛୁ, ଯେଉଁ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷତି ପାବନ ଏସବୁ କଳିଯୁଗରେ ଏମାନେ ସବୁ ଅଥରାଇଜ ସମ୍ପ୍ରଦାୟ। ଲକ୍ଷ୍ମୀଦେବୀଙ୍କୁ ଗୋଟେ ଆସୁଛି ସମ୍ପ୍ରଦାୟ, ରାମାନୁଜାଚାର୍ଯ୍ୟ ଏବଂ ବ୍ରହ୍ମ, ଆମେ ଆସୁ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛି, ମାଧ୍ୟାଚାର୍ଯ୍ୟ ହେଉଛନ୍ତି ଏଠିକାର ଆଚାର୍ଯ୍ୟ ଏହି ସମ୍ପ୍ରଦାୟରେ, ବ୍ରହ୍ମ ରୁଦ୍ର ଶିବଜୀଙ୍କ ଠାରୁ ଯେଉଁ ସମ୍ପ୍ରଦାୟ ଆସୁଛି, ବିଷ୍ଣୁ ସ୍ୱାମୀ ହେଉଛନ୍ତି ତାଙ୍କର ଆଚାର୍ଯ୍ୟ ଏବଂ ସନକ ବ୍ରହ୍ମାଙ୍କ ପୁତ୍ର ଚାରି କୁମାର ସନକ ସନାତନ ସନାତନ ସନତ କୁମାର, ସିଏ ତାଙ୍କଠାରୁ ଯେଉଁ ପରମ୍ପରା ଆସୁଛି ସେଇଟା ହେଉଛି ତାହାର ଆଚାର୍ଯ୍ୟ ହେଉଛନ୍ତି ନିମ୍ବାର୍କ ଆଚାର୍ଯ୍ୟ। ଏଇଭଳି ଭାବରେ ତାଙ୍କର ବିଭିନ୍ନ ପ୍ରକାର ଭେଦ ରହିଥିଲା, କିନ୍ତୁ ମହାପ୍ରଭୁ ଆସିକରି ସେ ସମସ୍ତକୁ ଏକୀକରଣ କରିଦେଲେ, ସମନ୍ୱୟ କରିଦେଲେ। ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଭଗବାନ ସହିତ ଆମେ ଭେଦ ରହିଛି କିନ୍ତୁ ଭେଦ ନାହିଁ। ଯେଉଁଭଳି ଭାବରେ ସମୁଦ୍ର, ସମୁଦ୍ର ଆଉ ବିନ୍ଦୁ ଗୋଟେ ଜଳ, ସମୁଦ୍ର ଗୋଟେ ବିନ୍ଦୁ ଜଳ ନେବା, ସମୁଦ୍ର ଜଳ ଏବଂ ବିନ୍ଦୁ ଜଳ କ୍ୱାଲିଟେଟିଭଲି ସମାନ, ଏ ଲବଣାତ୍ମକ ରହିଛି, ତା'ର ଏ ଲୁଣିଆ ସେ ମଧ୍ୟ ଲୁଣିଆ, କିନ୍ତୁ କ୍ୱାଣ୍ଟିଟେଟିଭଲି ଅଲଗା ରହିଛି। ଗୁଣାତ୍ମକ କ'ଣ ପରିମାଣାତ୍ମକ ଭାବରେ ଭିନ୍ନ, ଏଇ ତତ୍ତ୍ୱ ମହାପ୍ରଭୁ ଦେଇଛନ୍ତି। ତେଣୁ ଏ ଯେଉଁ ମହାପ୍ରଭୁ ଯେଉଁ ଆସିଲେ ଏଇଥିରେ ସବୁକିଛି ରହିଛି, ସବୁ ଶ୍ରେଷ୍ଠ ବସ୍ତୁ ରହିଛି। ପ୍ରଭୁପାଦ ମହାରାଜ ତାକୁ ଆଜି ସାରା ପୃଥିବୀରେ ଏ ଶ୍ରେଷ୍ଠ ବସ୍ତୁ ପ୍ରଦାନ କରିଛନ୍ତି। ଆମର ସୌଭାଗ୍ୟ କ୍ରମେ ଆମେ ମଧ୍ୟ ଏଇଟାକୁ ପ୍ରାପ୍ତ ହେଇଛେ, ଏଇଠି ଶ୍ରେଷ୍ଠ ବସ୍ତୁ ପ୍ରାପ୍ତ ହେଇଛେ, ଆଉ ଏଇଟାକୁ ଯଦି ଆମେ ଗ୍ରହଣ ନ କରିବା ଆଉ କ'ଣ କରାଯିବ, ହତଭାଗ୍ୟ ଆମେ ହତଭାଗ୍ୟ, ଶ୍ରେଷ୍ଠ ବସ୍ତୁ ପ୍ରଦାନ କରାଯାଇଛି। ତୁମେ ଜୀବନ ସାରା ପଢ଼ିଲେ ମଧ୍ୟ ଚବିଶ ଘଣ୍ଟା କାଳ ଯଦି ପଢ଼ିବ ଦିନ ସାରା ଦିନ ରାତି ଆମେ ତ କରିପାରିବା ନାହିଁ, ଦିନ ରାତି ଚବିଶ ଘଣ୍ଟା ପଢ଼ିକି ଯଦି ମଧ୍ୟ ଆମେ ଶହେ ବର୍ଷ ଧରି ପାଠ ପଢ଼ି ଚାଲିବା ମଧ୍ୟ ପଢ଼ି ଶେଷ କରିପାରିବା ନାହିଁ, ଏତେ ଗ୍ରନ୍ଥ ରହିଛି, ଏତେ ଗ୍ରନ୍ଥ ରହିଛି। କିନ୍ତୁ ନାନା ଶାସ୍ତ୍ର ବିଚାରଣେ ଏକ ନିପୁଣ ସଧର୍ମ ସଂସ୍ଥାପକ ଲୋକାନହିତକାରିଣ ତ୍ରିଭୁବନେ ମାନ୍ୟ ଶରଣ୍ୟାକର ରାଧା କୃଷ୍ଣ ପଦାରବିନ୍ଦ ଭଜନା ନନ୍ଦେ ନମ ତାରିକ ବନ୍ଦେ ରୂପ ସନାତନ ରଘୁ ଯୁଗ ଶ୍ରୀଜୀବ ଗୋପାଳକ। ଦେଖନ୍ତୁ ସବୁ ଶାସ୍ତ୍ରର ସାର ଜିନିଷକୁ ଆମେ ଦେଇଦେଇଛନ୍ତି, ଆମେ ଆଉ ଆମେ ତ ପାଠ ପଢ଼ିପାରୁନେ, ଭାଗବତ ଶୁଣିପାରୁନେ, ଭଗବତ ଗୀତା ପଢ଼ିପାରୁନେ, ଆଉ ଆମେ କ'ଣ କରିପାରିବା? ତେଣୁ ଆମକୁ ସାର ଜିନିଷ ଦେଇଛନ୍ତି, ତଥାପି ସବୁ ପ୍ରବାଦ ବ୍ୟବସ୍ଥା କରିଛନ୍ତି, ସେହି ନିୟମରେ ଯଦି ଚାଲିବା ଆମେ ଶ୍ରେଷ୍ଠ ବସ୍ତୁକୁ ପ୍ରାପ୍ତ ହୋଇଯିବା ବହୁତ ସହଜରେ, ବହୁତ ସହଜରେ। ତେଣୁ ଏକ ଅଦ୍ୱୈତ, ସିଏ ଦୁଇ ନୁହଁ ଏକ, କିନ୍ତୁ ସିଏ ନିଜକୁ ଅଚ୍ୟୁତ, ତାଙ୍କର କେବେ ଚ୍ୟୁତ ହୁଏ ନାହିଁ, ଅନାଦି ସିଏ, ତାଙ୍କର ଏ ଆଦି ନାହିଁ, ସବୁବେଳ ପାଇଁ ସେ ଅଛନ୍ତି, ଅନନ୍ତ ରୂପ, ତାଙ୍କ ରୂପ ଅନନ୍ତ ରହିଛି। ଆଦ୍ୟମ ପୁରାଣ ପୁରୁଷ, ସେ ଏକ ଏକ ମୂଳ ପୁରୁଷ ହେଉଛନ୍ତି ସେ, ଆଦ୍ୟମ ପୁରାଣ ପୁରୁଷ, ଏକମାତ୍ର ପୁରାଣ ପୁରୁଷ ସେ, ଆଦି ପୁରୁଷ ସେ, ଆଦ୍ୟମ ପୁରାଣ ନବଯୌବନାଂଶ, କିନ୍ତୁ ପୁରାଣ ପୁରୁଷ ହେଲେ ଯଦି ବୁଢ଼ା ହେଇଗଲେ ଆଖିକି ଦୁଶୁ ନାହିଁ, କାହାକୁ ଶୁଭୁ ନାହିଁ, ତାହା ନୁହଁ, ନବଯୌବନ, ଖାଲି ଯୁବକ ନୁହଁ, ନବଯୁବକ, ନବଯୌବନାଂଶ, ବେଦେଶୁ ଦୁର୍ଲଭ, ବେଦ ପାଠ କରିକି ମଧ୍ୟ ଜଣେ ଭଗବାନଙ୍କୁ ଜାଣିପାରିବ ନାହିଁ, କିନ୍ତୁ ଅଦୁର୍ଲଭ ମାତୃ ଭକ୍ତ, ଭକ୍ତିରେ ଆମେ ଭଗବାନ ପ୍ରାପ୍ତ ହେବା, ଗୋବିନ୍ଦ ମାଆଦି ପୁରୁଷଙ୍କମଂ ଭଜାମି। ତେଣୁ ଏ ଯେଉଁ ରହିଛି ଏସା ସର୍ବେ ମହାଗର୍ଭକ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି ଏସବୁ ଯାହା ସବୁ କହିଲା ଗର୍ବରେ କହୁଛି, ଏସବୁ ଭୟ ଭିତରେ ଭୟ ରହିଛି, ତଥାପି ଏଠି ଯାହା କହିଛନ୍ତି ରାମକୁ ଯାହା କହିଛନ୍ତି କହିଲେ ରାମକୁ ଯଦି ମୁଁ ଯଦି ହାରିଯିବି, ହାରିଗଲେ ମୁଁ ସ୍ୱର୍ଗକୁ ଯିବି, ଆଉ ତୁମେ ଯଦି ଜିତିଯିବ ମୁଁ ଯଦି ହାରିବି ମୁଁ ମଧ୍ୟ ସ୍ୱର୍ଗକୁ ଯିବି, ଯୁଦ୍ଧ କରିବା କିଛି ଅସୁବିଧା ନାହିଁ, ଭଗବାନଙ୍କର ଖେଳ, ଭଗବାନଙ୍କର କ'ଣ ଇଏ ଗୋଟେ ଯୁଦ୍ଧ କରିବା କଥା ନା କ'ଣ, ଭଗବାନ ଯଦି ଚାହିଁଲେ ତାଙ୍କୁ ଇଚ୍ଛା ମାତ୍ରକେ ସମସ୍ତେ ମୃତ୍ୟୁବରଣ କରିବେ, କିନ୍ତୁ ଇଏ ଯେଉଁ ଭଗବାନ, ଭଗବାନ କେଉଁଠି, ଭଗବାନ କେଉଁଠି ଯିବ ଏ ସମାଜକନ୍ଧ ଯୁଦ୍ଧ କରିବା ସମାଜକନ୍ଧ ଏ ଗୋଟେ ଶ୍ଳୋକ ଅଛନ୍ତି ଆସିବ ଗୋଟେ ସମାଜକନ୍ଧ ଅଛି କେମିତି ଯୁଦ୍ଧ କରିବେ ଜଣେ ବିରାଟ ବ୍ୟକ୍ତି ସହିତ ଗୋଟେ ବିରାଟ ମିଲିୟନେୟାର ବିଲିୟନେୟାର ସହିତ ଗୋଟେ ପେନିଲେସ୍ ବ୍ୟକ୍ତିକୁ ଯଦି କହିବ ଧନର ଏକ୍ସଚେଞ୍ଜ କରିବା ଧନ ବିଷୟରେ ଆଲୋଚନା କରିବେ କ'ଣ କରିବେ ସିଏ ଭଗବାନଙ୍କ ଶକ୍ତି ତୁଳନାରେ କ'ଣ ମନୁଷ୍ୟର ଶକ୍ତି ବା ଜୀବର ଶକ୍ତି କିନ୍ତୁ ଭଗବାନ ମନୁଷ୍ୟ ରୂପରେ ଆସୁଛନ୍ତି ଯୁଦ୍ଧ କରିବା ପାଇଁ ସମ ଭାବରେ ସମ କ'ଣ ଶକ୍ତି ରହିବ ଏଇଭଳି ଭାବରେ ଭଗବାନ ଯୁଦ୍ଧ କରୁଛନ୍ତି ଏ ଆସ୍ୱାଦନୀୟ ଅନ୍ୟମାନେ ଆସ୍ୱାଦନ କରିବେ ଯଦି ମନେକର ଗୋଟେ ଖେଳ ହେଉଛି କ୍ରିକେଟ୍ ଖେଳ ହେଉଛି ବା ଯାହା ବି ହେଉ ଗୋଟେ କ'ଣ ତ କୁହନ୍ତି ଯେଉଁ ସେ ଯେଉଁ ଟେନିସ୍ ନା କ'ଣ ସବୁ ପକାନ୍ତି ବଲ୍ଟା ବାସ୍କେଟ୍ ବଲ୍ ଆଉ ସେ ଯଦି ଖାଲି ସିଏ ଗୋଲ୍ କରି କରି ଚାଲିଛି ଇଏ କିଛି କରୁନାହାନ୍ତି ଇଏ କ'ଣ ଖେଳ କରି ଖେଳ ଆନନ୍ଦ ଲାଗିବ ଅନ୍ତତଃ କିଛି ଦଶଟା କଲେ ଗୋଟିଏ କଲେ ମଧ୍ୟ ଗୋଟେ ଖେଳ ଭଳିଆ ଲାଗିବ ସେଇଭଳି ଭାବରେ ଭଗବାନ ଯୁଦ୍ଧ କରୁଛନ୍ତି ସମାଜକନ୍ଧ ଭଗବାନ ଚାହିଁଥିଲେ ତାଙ୍କର ଆଉ ଉତ୍ସାହ ହେଇଯିବ ଉତ୍ସାହ ରହିବ ନାହିଁ ଭଗବାନ ଏଇଭଳି ବ୍ୟବସ୍ଥା କରନ୍ତି ତାଙ୍କୁ ହଁ ମୁଁ ଜିତିଯିବି ଏ ଜିତିବ 18 ଥର ଆସିବ ଯୁଦ୍ଧ କରିବା ପାଇଁ 18 ଥର ଏଇ ମାଧ୍ୟମରେ ସବୁ ଯେତେ ଅଛନ୍ତି ପାପୀ ସବୁ ଅଛନ୍ତି 23 ଅକ୍ଷଣୀ ସୈନ୍ୟଙ୍କୁ ସବୁ ବର୍ଷ ସେ ହତ୍ୟା କରିବେ ଭଗବାନ କୃଷ୍ଣ ବଳରାମ ଏସବୁ କଥା ଲୀଳା ବର୍ଣ୍ଣନା କରାଯିବ ତେଣୁ ଏଇଭଳି ଭାବରେ କୃଷ୍ଣଙ୍କୁ ଯେଉଁ କଥା କହୁଥିଲା ବହୁତ ଭୟ ଥିଲା ତା ପ୍ରତି ସେଥିପାଇଁ ସେ ଚାହୁଁଥିଲା ମୁଁ ଯୁଦ୍ଧ କରିବି ନାହିଁ କିନ୍ତୁ ରାମଙ୍କ ସହିତ ମୁଁ ଯୁଦ୍ଧ କରିବି ଏଇଭଳିଆ ଯୁଦ୍ଧ ଆରମ୍ଭ ହୋଇଯିବ ଆସନ୍ତାକାଲି ପ୍ରଭୁ କାଲି କହିବେ 19 ଶ୍ଳୋକରୁ ଆମର କଥା କହିବି ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମେତ ଗୌର ଭକ୍ତ କି ନିତାଇ ଗୌର ପ୍ରମାନନ୍ଦେ।